ପୁରୁଷ ଦୃଢ଼ାସ୍ତେ ଗୃହାନ୍ ପ୍ରବିଷ୍ଟ ଜମ୍ ଅପତ୍ୟମତ୍ୟା କୃଷ୍ଣାସି କୃଷ୍ଣାଦ ବିମୁଖଗତ ଶ୍ରୀ ଦର୍ଯ୍ୟାଶ୍ୱତି ସେଇବ କୂଳ କୌଶଳାୟ, ଯାହାକୁ ଆପଣ ପୁତ୍ର ରୂପେ ପୋଷଣ କରୁଛନ୍ତି ସେହି କୃଷ୍ଣ ଦେଶୀ କୃଷ୍ଣ ବିମୁଖ ମୂର୍ତ୍ତିମାନ ପାପସ୍ୱରୂପ ଏହି ଦୁର୍ଯ୍ୟୋଧନ ଆପଣଙ୍କ ଘରେ ରହିଛି। ଏହାର ଦୁଃସଙ୍ଗ ଯୋଗୁଁ ଆପଣ କୃଷ୍ଣ ବିମୁଖ ହତଶ୍ରୀ ହୋଇଛନ୍ତି। ଅତଏବ ଯଦି ବଂଶର ମଙ୍ଗଳ ଚାହାନ୍ତି ତାହେଲେ ଶୀଘ୍ର ଏହି ଅମଙ୍ଗଳକୁ ପରିତ୍ୟାଗ କରନ୍ତୁ। ଇଏ ବିଦୁରଙ୍କର ତାଙ୍କର ଭାଇ ଧୃତରାଷ୍ଟ୍ରଙ୍କ ପ୍ରତି ଉକ୍ତି। ଯେତେବେଳେ ବିଦୁର ଧୃତରାଷ୍ଟ୍ରଙ୍କୁ ଉପଦେଶ ଦେଉଛନ୍ତି ଯେ ପାଣ୍ଡବମାନେ ହେଉଛନ୍ତି ପ୍ରକୃତପକ୍ଷେ ବଂଶର ଉତ୍ତରାଧିକାରୀ ଏବଂ ତାଙ୍କର ପିତା ସେ ମରିଯାଇଛନ୍ତି, ତେଣୁ ତାଙ୍କର ଅଧିକାର ମୁଁ ତାଙ୍କୁ ଦେଇଦିଅନ୍ତୁ, କିନ୍ତୁ ଦୁର୍ଯ୍ୟୋଧନ ଏସବୁ ପ୍ରସ୍ତାବକୁ ସବୁବେଳେ ପ୍ରତ୍ୟାଖ୍ୟାନ କରିଚାଲିଛନ୍ତି। ମୁଁ ସେଥିପାଇଁ ବିଦୁର ତାଙ୍କୁ ଧୃତରାଷ୍ଟ୍ରଙ୍କୁ ବହୁ ଉପଦେଶ ଦେଇଛନ୍ତି ଯେ ପ୍ରକୃତପକ୍ଷେ ଏଇ ଯେଉଁ ଦୁର୍ଯ୍ୟୋଧନ ପାଇଁ ହିଁ ଆପଣଙ୍କର ବଂଶର ନାଶ ହେବ ଏବଂ ଆପଣଙ୍କ ବଂଶର ପତନ ହେବ, ତେଣୁ ଏଇ ଦୁର୍ଯ୍ୟୋଧନକୁ ଆପଣ ତ୍ୟାଗ କରିଦେଲେ ପ୍ରକୃତପକ୍ଷେ ଆପଣଙ୍କର ମଙ୍ଗଳ ହେବ, ତେଣୁ ଇଏ ଆପଣଙ୍କର ପ୍ରକୃତ ପୁତ୍ର ନୁହେଁ, ଇଏ ହେଉଛି ମୂତ୍ର ସଦୃଶ। ତେଣୁ ପୁତ୍ର ଆଉ ମୂତ୍ର ଗୋଟିଏ ସ୍ଥାନରୁ ହିଁ ଆସନ୍ତି। ମୁଁ କୁହାଯାଇଛି ପୁତ୍ର ତିନି ପ୍ରକାର ପୁତ୍ର ରହିଛନ୍ତି, ଗୋଟେ ହେଉଛନ୍ତି ପ୍ରକୃତ ଉତ୍ତମ ପୁତ୍ର ଏବଂ ମଧ୍ୟମ ପୁତ୍ର ଏବଂ ଅଧମ ପୁତ୍ର। ଯେଉଁ ପୁତ୍ର ପ୍ରକୃତ ପକ୍ଷେ ପିତାଙ୍କର ଇଚ୍ଛାକୁ ଜାଣିପାରି ତଦନୁସାରେ କାର୍ଯ୍ୟ କରିଥାନ୍ତି, ପିତାଙ୍କର କହିବାର ଆବଶ୍ୟକତା ନାହିଁ, ପିତାଙ୍କର ମନରେ ଗୋଟେ ଚିନ୍ତାଧାରା ରହିଛି ସେଟାକୁ ପୁତ୍ର କୌଣସି ପ୍ରକାର ଜାଣିପାରିକି ତଦନୁଯାୟୀ ଯେ କାର୍ଯ୍ୟ କଲେ ସେ ପ୍ରକୃତ ପକ୍ଷେ ଉତ୍ତମ ପୁତ୍ର। ଏବଂ ପିତାଙ୍କର ଇଚ୍ଛା ପ୍ରକାଶ କରିକି, ପିତା ଯେତେବେଳେ ଇଚ୍ଛା ପ୍ରକାଶ କରିବେ ପୁତ୍ରଙ୍କ ନିକଟରେ ଯେ ମୋର ଏଇ କାର୍ଯ୍ୟ କରିବାର ଅଛି ତୁମେ ତାହାକୁ କରିପାରିବ କି, ଏବଂ ସେ ଆଦେଶ ପାଇକି ଯେଉଁ ପୁତ୍ର କାର୍ଯ୍ୟ କରେ ସେଟାକୁ ମଧ୍ୟମ ପୁତ୍ର ବୋଲି କୁହାଯାଉଛି। ଏବଂ ଅଧମ ପୁତ୍ର ଯିଏ ପିତାଙ୍କର ଆଦେଶ ପାଇକି ମଧ୍ୟ ସେ ଆଦେଶକୁ ପ୍ରତ୍ୟାଖ୍ୟାନ କରେ, ପିତାଙ୍କର ପ୍ରସ୍ତାବକୁ ସେ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରେ, ପିତାଙ୍କ ସହିତ କୌଣସି ପ୍ରକାର ଯେ କୌଣସି ପ୍ରକାର ମନ ସହିତ ରହିପାରେ ନାହିଁ ସେ ପ୍ରକାର ପୁତ୍ରକୁ ଅଧମ ପୁତ୍ର ବା ମୂତ୍ର ସହିତ କଳନା କରାଯାଇଛି। ମୂତ୍ରକୁ ଆମେ କ'ଣ କରୁ, ରଖୁ ଘରେ ଆଉ ତାକୁ ତ୍ୟାଗ କରୁ, ମୂଳମୂତ୍ର ଏଗୁଡ଼ା ଘରେ ରଖାଯାଏ ତାକୁ ଆମେ ତ୍ୟାଗ କରୁ, ଠିକ୍ ସେଇଭଳି ଭାବରେ ଏଇ ମୂତ୍ର ସଦୃଶ ଅଧମ ପୁତ୍ରକୁ ତ୍ୟାଗ କରିବା ଉଚିତ। ଦୁର୍ଯ୍ୟୋଧନ ହେଉଛନ୍ତି ସେହି ପ୍ରକାର ଏକ ପୁତ୍ର ଯିଏକି ସବୁବେଳେ ପାଣ୍ଡବମାନଙ୍କ ବିରୁଦ୍ଧରେ କୃଷ୍ଣଙ୍କ ବିରୁଦ୍ଧରେ ଏହି ସବୁ ଉତ୍ତର ଉତ୍ତୋଳନ କରୁଛନ୍ତି, ତେଣୁ ବିଦୁର ଭଗବାନଙ୍କର ଭକ୍ତ ହେଇଥିବା ହେତୁ ଏବଂ ପ୍ରକୃତରେ ପରିବାରରେ ଶାନ୍ତି ଚାହୁଁଥିବା ହେତୁ ସେ ଚାହୁଁଥିଲେ ଏହି ପ୍ରକାର ପୁତ୍ରକୁ ଆପଣ ପରିତ୍ୟାଗ କରନ୍ତୁ। ଏବଂ ଏ ଯେଉଁ ତିନି ପ୍ରକାର ପୁତ୍ର କଥା କୁହାଗଲା, ପ୍ରକୃତ ଉତ୍ତମ ପୁତ୍ର ସେଇ ଯିଏକି ପିତାଙ୍କର ଇଚ୍ଛାକୁ ଜାଣିକି କାର୍ଯ୍ୟ କରନ୍ତି, ପିତାଙ୍କର କହିବା ଆବଶ୍ୟକ ପଡ଼େ ନା, ସେ ପ୍ରକାର ପୁତ୍ର କିଏ ନା ଭୀଷ୍ମ, ପିତାମହ ଭୀଷ୍ମ। ଯେ ପିତାମହ ଭୀଷ୍ମ ଯେତେବେଳେ ଜାଣିଲେ ତାଙ୍କର ପିତା ଶାନ୍ତନୁ ସତ୍ୟବତୀଙ୍କ ସହିତ ତାଙ୍କର ବିବାହ କରିବା ପାଇଁ ଚାହୁଁଛନ୍ତି, ସେତେବେଳେ ଭୀଷ୍ମ ହେଇଗଲେଣି ଯୁବରାଜ ଅବସ୍ଥା, ତାଙ୍କର ବୟସ ଯେଉଁ ଯୁବକ ହେଇଗଲେଣି, ଏବଂ ସେ ଯୁବକ ଥିବା ଅବସ୍ଥାରେ ପିତା ଜଣେ ଯଦି ବିବାହ କରିବାକୁ ଚାହିଁବ, ପିତା କେବେ କହିପାରିବ ପୁତ୍ର ଆଗରେ ଯେ ମୁଁ ବିବାହ କରିବା ପାଇଁ ଚାହୁଁଛି ପୁତ୍ର ଆଗରେ, ସେଟା ତ ସେ କହିପାରିବନି, ସେଟା କିନ୍ତୁ ମନ ଭିତରେ ତାଙ୍କର ଇଚ୍ଛା ଅଛି। ଏକଥା ଯେତେବେଳେ ଜାଣିପାରିଲେ ଭୀଷ୍ମ, ସେତେବେଳେ ସଙ୍ଗେ ସଙ୍ଗେ ଯାଇ ସତ୍ୟବତୀଙ୍କ ପିତାଙ୍କ ନିକଟରେ ଅନୁରୋଧ କଲେ ଯେ ଆପଣଙ୍କର କନ୍ୟାଙ୍କୁ ମୋ ପିତାଙ୍କୁ ଅର୍ପଣ କରେ, ତେଣୁ ତାଙ୍କର ପିତା ସତ୍ୟବତୀଙ୍କର ପିତା କହିଲେ ସର୍ତ୍ତ ରଖିଲେ, କହିଲେ ମୁଁ କନ୍ୟାକୁ ଦେବାର ମୋର କିଛି ଅସୁବିଧା ନାହିଁ, ଶାନ୍ତନୁଙ୍କ ଭଳି ଜଣେ ରାଜାଙ୍କୁ ମୋର କ'ଣ କନ୍ୟା ଭାଗ୍ୟରେ ସେ ପ୍ରକାର ମିଳିବ, ସତ୍ୟବତୀ ହେଉଛନ୍ତି କୈବର୍ତ୍ତ କନ୍ୟା, ତେଣୁ କୈବର୍ତ୍ତ କନ୍ୟା ଗୋଟେ ରାଜାଙ୍କ ଘରକୁ ଯିବ, ରାଣୀ ହେଇ ରହିବ, ସେଥିରେ ମୋର କିଛି ଦ୍ୱିଧା ନାହିଁ, କିନ୍ତୁ ମୋର ଗୋଟେ ସତ୍ୟ ଯେ ଆପଣ ତ ରାଜା, ଆପଣ ତ ଶାନ୍ତନୁଙ୍କ ପରେ ଆପଣ ରାଜା, କିନ୍ତୁ ମୋର କନ୍ୟାର ଭାଗ୍ୟ କ'ଣ, ମୋ କନ୍ୟାର ଯେଉଁ ପୁତ୍ର ହେବ ସେ କୌଣସି ପ୍ରକାର ରାଜା ହେଇପାରିବ, ତେଣୁ ମୁଁ କିଭଳି ଭାବରେ ମୋ କନ୍ୟାକୁ ଆପଣଙ୍କ ପିତାଙ୍କୁ ସଙ୍ଗେ ସଙ୍ଗେ ପିତା ମୋ ଭୀଷ୍ମ, ଭୀଷ୍ମ ତାଙ୍କର ନାମ ନଥିଲା, ସେତେବେଳେ ଥିଲା ତାଙ୍କ ନାମ ଦେବବ୍ରତ, ତେଣୁ ଦେବବ୍ରତ ସେଠି କହିଲେ ଯେ ମୁଁ ପ୍ରକୃତ ପକ୍ଷେ ମୁଁ ରାଜା ହେବି ନାହିଁ, ମୁଁ ରାଜା ହେଲେ ସିନା ଆପଣଙ୍କର ଯେଉଁ କନ୍ୟାର ପୁତ୍ର ପାଇଁ ଅସୁବିଧା ହେବ, ତେଣୁ ମୁଁ ରାଜା ହେବି ନାହିଁ। ସେଠୁ ସେ ତାଙ୍କର ପିତା କହୁଛନ୍ତି, ସତ୍ୟବତୀଙ୍କ ପିତା କହିଲେ ଯଦି ଆପଣ ରାଜା ନ ହେବେ ଆପଣଙ୍କ ପୁତ୍ର ତ ରାଜା ହେବେ, ଆପଣ ବିବାହ କରି ଆପଣଙ୍କ ପୁତ୍ର ରାଜା ହେବେ, ତେଣୁ କିଭଳି ଭାବରେ ପୁଣି ମୋର ଯେଉଁ କନ୍ୟାର ପୁତ୍ର ହେବ ତାଙ୍କ ପୁତ୍ର କେମିତି ରାଜା ହେଇପାରିବ, ସେଇଠୁ ଦେବବ୍ରତ ପ୍ରତିଜ୍ଞା କଲେ ଯେ ମୁଁ ବିବାହ କରିବି ନାହିଁ, ମୁଁ ବିବାହ କରିବି ନାହିଁ, ମୁଁ ବିବାହ କଲେ ସିନା ମୋର ପୁତ୍ର ହେବ, ତେଣୁ ମୁଁ ବିବାହ କରିବି ନାହିଁ କିମ୍ବା ରାଜସିଂହାସନ ଅଧିକାର କରିବି ନାହିଁ, ଏହି ପ୍ରକାର ପ୍ରତିଜ୍ଞା କରିଦେଲେ, ନିଜର ଜୀବନକୁ ଯେ ବାଜି ଲଗେଇଦେଲେ, ପୁରା ତ୍ୟାଗ କରିଦେଲେ ନିଜ ପିତାଙ୍କ ପାଇଁ। ତାପରେ ସେ କନ୍ୟାଙ୍କୁ ନେଇକି ତାଙ୍କ ପିତାଙ୍କ ପାଖକୁ ଆସିଛନ୍ତି ଏବଂ ପିତା ମଧ୍ୟ ମନରେ ଦୁଃଖ ପ୍ରକାଶ କଲେ, କହିଲେ ମୋ ପାଇଁ ମୁଁ ଆଉ କେତେ ବର୍ଷ ବା ବଞ୍ଚିବି, ମୁଁ ସେଥିପାଇଁ ଏ ଜିନିଷ ମୁଁ କାହା ପାଖରେ ପ୍ରକାଶ କରୁନଥିଲି, ମୁଁ ଚାହୁଁଥିଲି ତୁମ ଭଳି ଏକ ପୁତ୍ର ପାଇଁ ମୁଁ ଆଜି ଗୌରବାନ୍ୱିତ ହୋଇଛି, କିନ୍ତୁ ତୁମେ ମୋ ପାଇଁ ଯେଉଁ ଏଇ ପ୍ରକାର ସ୍ୱାର୍ଥ ତ୍ୟାଗ କଲ, ତେଣୁ ତୁମ ଭଳି ପୁତ୍ର ମୁଁ କେବେ ହେଲେ ମୋ ଜୀବନରେ ପାଇବି, ତେଣୁ ତାଙ୍କୁ ବରଦାନ ଦେଲେ ତୁମେ ଯେତେବେଳେ ଇଚ୍ଛା କରିବ ମୃତ୍ୟୁ ଗ୍ରହଣ କରିବ। ଭୀଷ୍ମଙ୍କୁ ଯେଉଁ ଇଚ୍ଛା ମୃତ୍ୟୁ ବରଦାନଟା ହିଁ ତାଙ୍କର ପିତା ସାନ୍ତ୍ୱନ ଦେଇଛନ୍ତି, ତେଣୁ ଭୀଷ୍ମଙ୍କୁ କେହି ଯୁଦ୍ଧରେ ମାରିପାରିବେ ବା ଯୁଦ୍ଧ ତାଙ୍କର ସମକକ୍ଷ ଯୋଦ୍ଧା ସେ ପ୍ରକାର କେହି ନଥିଲେ, କେବଳ ଅର୍ଜୁନ ହିଁ ତାଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲେ ଭୀଷ୍ମଙ୍କ ବିରୁଦ୍ଧରେ, ତେଣୁ ସିଏ ଇଚ୍ଛା ମୃତ୍ୟୁ ବରଦାନ ତାଙ୍କ ପିତା ହିଁ ପ୍ରଦାନ କରିଥିଲେ, ଯେତେବେଳେ ସେ ଇଚ୍ଛା କରିବେ ସେ ମରିବେ, ନହେଲେ ତାଙ୍କୁ କେହି ଯୋଦ୍ଧା ଯୁଦ୍ଧ କ୍ଷେତ୍ରରେ ମାରିପାରିବେ। ଏହିଭଳି ଭାବରେ ଶାନ୍ତନୁ ତାଙ୍କ ପିତାଙ୍କ ପ୍ରତି, ଶାନ୍ତନୁ ତାଙ୍କ ପୁତ୍ରଙ୍କ ପ୍ରତି ଏହି ପ୍ରକାର ପ୍ରଦାନ ଦେଲେ, ଯେଉଁଟାକି ତାଙ୍କୁ ଉତ୍ତମ ପୁତ୍ର ବୋଲି କୁହାଯାଉଛି। ମଧ୍ୟମ ପୁତ୍ର ଯିଏକି ପିତାଙ୍କର ଆଦେଶକୁ ଜାଣିକି ନିଜ କାର୍ଯ୍ୟ କରନ୍ତି, ସିଏ ହେଉଛନ୍ତି ଆମର କର୍ଦ୍ଦମମୁନି। କର୍ଦ୍ଦମମୁନି ହେଉଛନ୍ତି ଆଶ୍ରମବାସୀ, ତାଙ୍କର ଆଉ ଗୃହ ସଂସାରରେ ପ୍ରବେଶ କରିବାର କିଛି ଆବଶ୍ୟକତା ନାହିଁ, କିନ୍ତୁ ତାଙ୍କୁ ଅନୁରୋଧ କରାହେବ। ବ୍ରହ୍ମା ଅନୁରୋଧ କରୁଛନ୍ତି ଯେ ଆପଣ ଗୃହସ୍ଥ ଆଶ୍ରମରେ ପ୍ରବେଶ କରନ୍ତୁ, ତେଣୁ ଗୃହସ୍ଥ ଆଶ୍ରମ ପ୍ରବେଶ କରନ୍ତୁ। କାହିଁକି ଗୃହସ୍ଥ ଆଶ୍ରମରେ ପ୍ରବେଶ କରିବେ, ନା ଆପଣଙ୍କର ପୁତ୍ର ଯିଏକି କପିଳ ଦେବ, ଯିଏକି ମାଙ୍କୁ ଉଦ୍ଦେଶ୍ୟ କରି ସମଗ୍ର ଜଗତ ପାଇଁ ସାଂଖ୍ୟ ଯୋଗ ପ୍ରଚାର କରିବେ, ଏବଂ ଯେଉଁଥିପାଇଁ ଆପଣଙ୍କୁ ବିବାହ କରିବା ପାଇଁ ପଡ଼ିବ। ତେଣୁ ଯଦିଓ ଇଚ୍ଛା ନାହିଁ, କିନ୍ତୁ କର୍ଦ୍ଦମୁନି ବ୍ରହ୍ମାଙ୍କର ଆଦେଶକୁ ପାଳନ କଲେ ଏବଂ ବିବାହ କଲେ। କାହାକୁ ବିବାହ କଲେ? ରାମଭୁବଙ୍କର କନ୍ୟା ଦେବହୂତିଙ୍କୁ ବିବାହ କଲେ, ଏବଂ ଦେବହୂତିଙ୍କୁ ବିବାହ କରି ସେ ଦେବହୂତିଙ୍କର ପ୍ରକୃତ ପକ୍ଷେ ଜଣେ ଗୋଟେ ସ୍ତ୍ରୀ ଗ୍ରହଣ କରୁଛନ୍ତି ବୋଲି ସେ ସମ୍ପୂର୍ଣ୍ଣ ଭାବରେ ଭୁଲିଗଲେ ଯେ ମୋର ଗୋଟେ ସ୍ତ୍ରୀ ଅଛି ଏବଂ ସ୍ତ୍ରୀର କିଛି ଦାୟିତ୍ୱ ମୋର ପରିବାର ପାଇଁ ପଡ଼ିବ, ସେ କଥାକୁ ସେ ସମ୍ପୂର୍ଣ୍ଣ ଭୁଲିଗଲେ। ଯାହା ହଉ, ସେଇ ପ୍ରକାର ଭାବରେ ଦେବହୂତି ମଧ୍ୟ ସ୍ୱାମୀଙ୍କୁ ସେ କୌଣସି ପ୍ରକାର ଭାବିନାହାନ୍ତି ଯେ ଇଏ ହେଉଛନ୍ତି ଯେ ପ୍ରକୃତ ପକ୍ଷେ ଜଣେ ଆଶ୍ରମବାସୀ ବୋଲି ସେ କେବେ ଲେଖନ୍ତି ସ୍ୱାମୀ, ଏବଂ ନିଜର ନିଜେ ଯେ ରାଜ ପରିବାରରୁ ଆସିଛନ୍ତି ସେ ରାଜ ପରିବାର କଥା ମଧ୍ୟ ସେ ସମ୍ପୂର୍ଣ୍ଣ ରୂପେ ଭୁଲିଗଲେ, ଏବଂ ନିଜର ବିଳାସ ବେସନ ଇତ୍ୟାଦି ସବୁ ତ୍ୟାଗ କରି ସ୍ୱାମୀଙ୍କର ସେବାରେ ରହିଲେ। ଏବଂ କର୍ଦ୍ଦମମୁନି ଯେତେବେଳେ ଜାଣିପାରିଲେ ଯେ ମୋର ପତ୍ନୀ ଏ ପ୍ରକାର ମୋ ପାଇଁ ସେବାରେ ତାଙ୍କ ଜୀବନଟାକୁ ଉତ୍ସର୍ଗ କରୁଛନ୍ତି, ସେଥିପାଇଁ ତାଙ୍କ ଉପରେ ସନ୍ତୁଷ୍ଟ ହୋଇକି ତାଙ୍କ ପାଇଁ ଏକ ଯୋଗ ଶକ୍ତି ସାହାଯ୍ୟରେ ସେ ଏକ ପ୍ରାସାଦ ନିର୍ମାଣ କରିଥିଲେ, ଯେଉଁଥିପାଇଁ ଦେବହୂତି ସେ ପ୍ରାସାଦରେ ରହିଲେ। ଏବଂ ଦେବହୂତିଙ୍କର କନ୍ୟା ସନ୍ତାନ ପରେ କପିଳ ଦେବ ଜନ୍ମଗ୍ରହଣ କଲେ, ଯିଏ ଭଗବାନଙ୍କ ପୁତ୍ର ପ୍ରାପ୍ତ ହୋଇଥିଲେ କପିଳ ଦେବ, ଯିଏକି କପିଳ ଦେବ ଜନ୍ମ ହେଲା ମାତ୍ରେ ହିଁ କର୍ଦ୍ଦମମୁନି ଗୃହ ତ୍ୟାଗ କରିଛନ୍ତି, ତେଣୁ ଇଏ ହେଉଛନ୍ତି ମଧ୍ୟମ ପୁତ୍ର। ଏବଂ ଅଧମ ପୁତ୍ରଙ୍କ କଥା ଏଠି ଦୁର୍ଯ୍ୟୋଧନଙ୍କ କଥା କୁହାଯାଉଛି, ଯେଉଁ ପ୍ରକାର ପୁତ୍ର ପରିବାର ପାଇଁ ଯିଏକି କୁଳ ନାଶକ, ଯେ କୁଳକୁ ନଷ୍ଟ କରିବା ଭଳି ପୁତ୍ର, ତେଣୁ ଏ ପ୍ରକାର ପୁତ୍ର ଆଜିକାଲି ସମାଜରେ ପ୍ରଚୁର ପରିମାଣରେ ସୃଷ୍ଟି ହେଉଛି। ସେଥିପାଇଁ ଅର୍ଜୁନଙ୍କର ମଧ୍ୟ ଯୁକ୍ତି ଥିଲା, ଅଧର୍ମା ବିଭବାତ୍ କୃଷ୍ଣ ପ୍ରଦୁଷନ୍ତି କୁଳ ସ୍ତ୍ରୀ ସ୍ତ୍ରୀଷୁ ଦୁଷ୍ଟାତ୍ ସୁଦାସ୍ନେହ ଜାୟତେ ଧର୍ମ ସମ୍ମ। ପ୍ରଥମ ଅଧ୍ୟାୟରେ ଅର୍ଜୁନ ଏହି ପ୍ରକାର ଯୁକ୍ତି ପ୍ରଦାନ କରୁଛନ୍ତି ଯେ ଆପଣ ଭଗବାନ କୃଷ୍ଣ ସେ କହୁଛନ୍ତି ଆପଣ ଯେ କହୁଛନ୍ତି ଯୁଦ୍ଧ କରିବା ପାଇଁ, ଯୁଦ୍ଧ କଲେ କ'ଣ ହେବ, ପରିସ୍ଥିତି କ'ଣ ହେବ, ପରିସ୍ଥିତି ହେବ କ'ଣ ନା ଯୁଦ୍ଧରେ ବହୁତ ସୈନ୍ୟମାନେ ମୃତାହତ ହେବେ, ଏବଂ ସେ ସୈନ୍ୟମାନେ ମୃତାହତ ହେଲା ପରେ ତାଙ୍କର ସ୍ତ୍ରୀମାନେ ସବୁ ବିଧବା ହୋଇଯିବେ, ଏବଂ ବିଧବା ହେଲା ପରେ ସେମାନେ ତାଙ୍କର ସ୍ତ୍ରୀମାନେ ତାଙ୍କର ସତୀତ୍ୱକୁ ସେମାନେ ରକ୍ଷା କରିପାରିବେ, ଏବଂ ସ୍ତ୍ରୀମାନେ ସତୀତ୍ୱ ରକ୍ଷା କରିପାରିବେନି, ଏବଂ ଯାହା ଫଳସ୍ୱରୂପ ସେମାନେ ସବୁ ଅନ୍ୟ ପୁରୁଷମାନଙ୍କ ସହିତ ସମ୍ପର୍କ ରଖିବେ, ଯାର ପୁରୁଷମାନଙ୍କ ସହିତ ସମ୍ପର୍କ ରଖିବେ, ଏବଂ ସେ ପୁରୁଷ ସହିତ ସମ୍ପର୍କ ରଖିବା ହେତୁ ଯେଉଁ ସନ୍ତାନମାନେ ସୃଷ୍ଟି ହେବେ ତାଙ୍କୁ କୁହାଯିବ ଯାରଜ ସନ୍ତାନ, ଅର୍ଥାତ୍ ଇଂରାଜୀରେ କହିଲେ ବାଷ୍ଟାର୍ଡ ଚାଇଲ୍ଡ। ତେଣୁ ସେମାନେ ଯେଉଁ ଜନ୍ମ ହେବେ ସେମାନେ କେବଳ ସମାଜରେ କେବଳ ଉତ୍ପାତ ହିଁ ସୃଷ୍ଟି କରିବେ, ଏବଂ ତାଙ୍କର ପିଣ୍ଡ ପାଣି ତାଙ୍କ ପିତାମାନେ ଗ୍ରହଣ କରିବେ, କାରଣ ତାଙ୍କ ପିତାଙ୍କର ସେମାନେ ପୁତ୍ର ନୁହନ୍ତି, ସେମାନେ ଯାର ପୁରୁଷଙ୍କ ତାଙ୍କର ସୃଷ୍ଟି ହେଇଛି, ତାଙ୍କ ପିତା ପୁତ୍ର ସେମାନେ ତାଙ୍କର ପିତାଙ୍କର ଉପଯୁକ୍ତ ପୁତ୍ର ନୁହନ୍ତି, କାରଣ ତାଙ୍କ ପିତା ତ ମୃତ୍ୟୁବରଣ କରିଛନ୍ତି, ତେଣୁ ପିତାଙ୍କ ମୃତ୍ୟୁ ପରେ ଏଇ ଯେଉଁ ପତ୍ନୀମାନେ ସେମାନେ ଅନ୍ୟ ପୁରୁଷଙ୍କ ସହିତ ସମ୍ପର୍କ ରଖି ଏଇ ପୁତ୍ର ଉତ୍ପତ୍ତି କରେଇଲେ, ଯେଉଁଥିପାଇଁ ଏମାନେ ସମାଜ ପାଇଁ କେବଳ ବୋଝ ହିଁ ସୃଷ୍ଟି ହେବେ। ତାର ପରବର୍ତ୍ତୀ ଶ୍ଳୋକରେ ସେ କହୁଛନ୍ତି ଶଙ୍କର ନରକା ଏବ ପତନ୍ତି ପିତର ହି ଲୁପ୍ତ ପିଣ୍ଡ। ଶଙ୍କର କହିଲେ କ'ଣ ନା ଯେଉଁମାନେ ଅନାବଶ୍ୟକ ଶିଶୁ ବା ଗାରଜ ସନ୍ତାନମାନେ କୁହାଯାଉଛି, ଏମାନେ ନର୍କ ପରିସ୍ଥିତି ସୃଷ୍ଟି, ନର୍କା ଏବ ନର୍କ ପରିସ୍ଥିତି ସୃଷ୍ଟି, କୁଳଘ୍ନା ଘାତକ ହେଲା, ମାନେ ବଂଶକୁ ନଷ୍ଟ କରିଦେବେ। ପତନ୍ତି ପିତର, ଆଉ ଯେଉଁ ପାଇଁ ପିତୃ ଲୋକମାନେ ସେମାନେ ତାଙ୍କ ପିଣ୍ଡ ପାଣି ପାଇପାରିବେ ନାହିଁ, ସେମାନେ ଅତୃପ୍ତ ହିସାବରେ ରହିବେ, ଆଉ ପିଣ୍ଡଦୋଷ କ୍ରିୟାଟି ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବ। ତେଣୁ ବର୍ତ୍ତମାନ ସମାଜରେ ଏହି ପ୍ରକାର ଅବସ୍ଥା ସୃଷ୍ଟି ହୋଇଛି। ସେଥିପାଇଁ ପ୍ରଭୁପାଦ ମହାରାଜ ବିଦେଶରେ ତାଙ୍କର ଏହି ପ୍ରବଚନ ଦେଉଥିବା ସମୟରେ କହିଲେ ଏଇ ଯେଉଁ ବିଦେଶରେ ଯେଉଁମାନେ ସବୁ ସନ୍ତାନମାନେ ସୃଷ୍ଟି ହେଉଛନ୍ତି ଏମାନେ ପ୍ରକୃତ ପକ୍ଷେ ଏଇ ନରକ ପରିସ୍ଥିତି ସେମାନେ ସୃଷ୍ଟି କରୁଛନ୍ତି, ଯେଉଁଟା ହିପି ସୋସାଇଟି। ଏ ହିପି ସୋସାଇଟିଟା ଏଇ ହିଁ ମାନେ ପ୍ରକୃତ ପକ୍ଷେ କୂଳଘାତ ହେବ। ଏମାନଙ୍କର ବଂଶଗତ କିଛି ପ୍ରମାଣ ସେମାନଙ୍କର ନାହିଁ, କେଉଁ ପିତାଙ୍କ ଠାରୁ କେଉଁ ପୁତ୍ର ଆସିଛନ୍ତି, କେଉଁ ମାତାଙ୍କ ଠାରୁ କେଉଁ ପୁତ୍ର ଆସିଛନ୍ତି, ତାଙ୍କ କିଛି ସେସବୁ କିଛି ନାହିଁ ଠିକ୍ ଥିଲା। କିନ୍ତୁ ପ୍ରଭୁପାଦ ଚାହିଁଲେ ଯେ କିଭଳି ଭାବରେ ସେମାନଙ୍କର ପରିବର୍ତ୍ତନ ହୁଏ, ଅର୍ଥାତ୍ ସେମାନେ ଯେଉଁ ବଂଶ ଯେଉଁ ପରିବାର ଆସନ୍ତୁ ନା କାହିଁକି, କିନ୍ତୁ ସେମାନେ କୃଷ୍ଣ ଚେତନାକୁ ଗ୍ରହଣ କରନ୍ତି। ଅନ୍ତତଃ ପକ୍ଷେ କୃଷ୍ଣ ଚେତନା ଗ୍ରହଣ କଲା ପରେ ସେମାନଙ୍କର ଜୀବନରେ କିଛିଟା ପରିବର୍ତ୍ତନ ହେବ ଏବଂ କୃଷ୍ଣଙ୍କର ବିଧିବିଧାନ ଉଦ୍ଦେଶ୍ୟରେ ସେମାନେ କାର୍ଯ୍ୟ କରିବେ। ଭାଗବତର ଯେ ଶ୍ଳୋକ ମଧ୍ୟ କୁହାଯାଇଛି ଯେ ଯେଉଁଟାକି ଆମର ବର୍ଣ୍ଣାଶ୍ରମ କଥା ଯେଉଁ କୁହାଯାଇଛି, ସେଇଟା ସେ ଶ୍ଳୋକଟା କ'ଣ ଯେଉଁଟା ପ୍ରଥମ ସ୍କନ୍ଧରେ ସେ ଶ୍ଳୋକରେ ଭାଗବତରେ କୁହାଯାଇଛି ଯିଏ ଯେଉଁ ବର୍ଣ୍ଣ ବିଭାଗରେ ଆସୁନା କାହିଁକି, ବର୍ଣ୍ଣ ବିଭାଗ ତ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହେଇଯାଇଛି, ବର୍ଣ୍ଣାଶ୍ରମ ଧାରାଟା ପ୍ରଚଳିତ ହେଉନାହିଁ। ଯେଉଁ ବର୍ଣ୍ଣାଶ୍ରମ ଧାରାଟା ପ୍ରଚଳିତ ହେଉନାହିଁ ବିଦେଶରେ, ବର୍ତ୍ତମାନ ସେଇଟା ଭାରତକୁ ପ୍ରବେଶ କରୁଛି ଏବଂ ଭାରତରେ ପ୍ରବେଶ କରିବା ଫଳରେ ସେଭଳି ଭାବ ବର୍ତ୍ତମାନ ଭାରତରେ ମଧ୍ୟ ସେ ଆଇନ ସୃଷ୍ଟି ହେଉଛି। ସ୍ୱାମୀ ସ୍ତ୍ରୀଙ୍କ ଭିତରେ ମନୋମାଳିନ୍ୟ ହେଉଛି, ସ୍ୱାମୀ ସ୍ତ୍ରୀଙ୍କ ଭିତରେ ମନୋମାଳିନ୍ୟ ହେଇକି ଡାଇଭର୍ସ ହେଉଛି। ଏ ପ୍ରକାର ଏଇଟା ବିଦେଶରୁ ହିଁ ଆସୁଛି, ଯେମିତି ବିଦେଶରେ ଯେଉଁ ପ୍ରକାର ଶିକ୍ଷା ସଂସ୍କୃତି ଯେ ବର୍ତ୍ତମାନ ଭାରତକୁ ବର୍ତ୍ତମାନ ସେଇଟା ଆସୁଛି। ତେଣୁ ଏସବୁ ହେଲେ ମଧ୍ୟ ଯଦି ଆମେ ପ୍ରକୃତ ପକ୍ଷେ କୃଷ୍ଣଙ୍କର ବିଧିବିଧାନ ଅନୁଯାୟୀ କାର୍ଯ୍ୟ କରିବା ଏବଂ କୃଷ୍ଣଙ୍କର ସନ୍ତୁଷ୍ଟ ବିଧାନ ଅନୁଯାୟୀ ଆମେ କାର୍ଯ୍ୟ କରିବା, ତାହେଲେ କୌଣସି କିଛି ସମୟ ପାଇଁ ଅନ୍ତତଃ ପକ୍ଷେ ଇଏ ରହିଯିବ ଏବଂ ଆଉ କୌଣସି ପ୍ରକାର ବିପର୍ଯ୍ୟୟ ପରିବାର ଭିତରେ ସୃଷ୍ଟି ହେବ ନାହିଁ, ଅର୍ଥାତ୍ ସମାଜ ଭିତରେ ଏତେ ବିପର୍ଯ୍ୟୟ ମନୋଭାବ ଆସିବ ନାହିଁ। ତେଣୁ ସେଥିପାଇଁ ପ୍ରଭୁପାଦ ମହାରାଜଙ୍କ ପାଖକୁ ଯେଉଁମାନେ ସବୁ ଆସୁଥିଲେ ଏହି ପ୍ରକାର ହିପି ସମାଜ, ଯେଉଁମାନେ ହିପିମାନେ ଆସୁଥିଲେ, ପୁରୁଷ ହଉ ବା ସ୍ତ୍ରୀ ହଉ, ସେମାନଙ୍କୁ ତୁମେ ଯଦି ପ୍ରକୃତ ପକ୍ଷେ ତୁମର ସମ୍ପର୍କ ଅଛି, ପୁରୁଷ ସହିତ ସ୍ତ୍ରୀର ସମ୍ପର୍କ ଅଛି ବା ସ୍ତ୍ରୀ ସହିତ ପୁରୁଷର ସମ୍ପର୍କ ଅଛି, ତାହେଲେ ତୁମେ ଅବୈଧ ସମ୍ପର୍କ କର, ତୁମେ ବୈଧ ସମ୍ପର୍କ ତ ତୁମେ ବିବାହ କର ଏବଂ ବିବାହ କରି କୃଷ୍ଣ ଚେତନା ଗ୍ରହଣ କର ଏବଂ ତାପରେ ତୁମେ ତୁମର କୃଷ୍ଣ ଚେତନା ଅନୁଶୀଳନ ଉଦ୍ଦେଶ୍ୟରେ ତୁମେ ପୁତ୍ର ସନ୍ତାନମାନଙ୍କୁ ସୃଷ୍ଟି କର। ଏବଂ ସେଥିପାଇଁ କୁହାଯାଇଛି ଯେ ଆମେ ବିବାହ କରିବା, ବିବାହ କରିବା କ'ଣ ଉଦ୍ଦେଶ୍ୟରେ, ପ୍ରକୃତ ପକ୍ଷେ ଉପଯୁକ୍ତ କୃଷ୍ଣ ଚେତନଶୀଳ ସନ୍ତାନ ସୃଷ୍ଟି କରିବା ପାଇଁ ଏବଂ ବ୍ୟବହାର ପ୍ରଜୟା ନ ରଖେ ବୋଲି କୁହାଯାଇଛି। ଉପଯୁକ୍ତ ପ୍ରଜା ଉତ୍ପାଦନ ପାଇଁ ପରିବାର ଆମେ ଗ୍ରହଣ କରିବା, ପରିବାରରେ ସ୍ତ୍ରୀ ଗ୍ରହଣ କରାଯିବ, ନହେଲେ ସ୍ତ୍ରୀକୁ ଇନ୍ଦ୍ରିୟ ପ୍ରତି ବା ଇନ୍ଦ୍ରିୟକୁ ଉପଭୋଗ କରିବା ଉଦ୍ଦେଶ୍ୟରେ ସ୍ତ୍ରୀ ଗ୍ରହଣ କରାଯାଏ ନାହିଁ। ସେଥିପାଇଁ ନାରଦ ମୁନି ଯୁଧିଷ୍ଠ ମହାରାଜଙ୍କୁ ଯେତେବେଳେ ଏଇ ଯେଉଁ ସପ୍ତମ ସ୍କନ୍ଧ ଭାଗବତରେ ପ୍ରହ୍ଲାଦଙ୍କର ଚରିତ ପରେ ସେତେବେଳେ ସେ ବର୍ଣ୍ଣାଶ୍ରମ କଥା କହୁଛନ୍ତି, ତିନିଟି ବର୍ଣ୍ଣ ବା ଆଶ୍ରମ, ତିନିଟା ଆଶ୍ରମ କଥା ସେ କହିଛନ୍ତି। ଗୋଟିଏ କହିଛନ୍ତି ବ୍ରହ୍ମଚର୍ଯ୍ୟ ଆଶ୍ରମ ଏବଂ ବାନପ୍ରସ୍ଥ ଆଶ୍ରମ ଏବଂ ସନ୍ନ୍ୟାସ ଆଶ୍ରମ କଥା କହିଛନ୍ତି। ତେଣୁ ସେଠି ଗୃହସ୍ଥ ଆଶ୍ରମ କଥା ସେ ଆଦୌ କହିନାହାନ୍ତି, ତେଣୁ ଗୃହସ୍ଥ ଆଶ୍ରମରେ ପ୍ରବେଶ କରିବାର ଆବଶ୍ୟକତା ନାହିଁ। କାହିଁକି ନା ବର୍ଣ୍ଣାଶ୍ରମ ଏବଂ ବାନପ୍ରସ୍ଥ ଆଶ୍ରମ ବା ସନ୍ନ୍ୟାସ ଆଶ୍ରମରେ ଆଧ୍ୟାତ୍ମିକ ଜୀବନ ଗ୍ରହଣ କରିବା ପାଇଁ ବା ଆଧ୍ୟାତ୍ମିକ ଜୀବନଯାପନ କରିବାଟା ଅତି ସହଜ କଥା, କାରଣ ସେଠି ମାୟାର ପ୍ରବେଶ ନଥାଏ। ତେଣୁ ଆଧ୍ୟାତ୍ମିକ ଜୀବନରେ ପ୍ରବେଶ କରିବା ପାଇଁ ଏଇଟା ସହଜ ବ୍ୟାପାର, କିନ୍ତୁ ଗୃହସ୍ଥ ଜୀବନରେ ଯେତେବେଳେ ଜଣେ ଗୃହସ୍ଥ ଜୀବନଯାପନ କରେ ବା ପରିବାର ମଧ୍ୟରେ ପ୍ରବେଶ କରେ, ସ୍ତ୍ରୀକୁ ଗ୍ରହଣ କରେ, ସେତେବେଳେ ଏତେ ପ୍ରକାର ବନ୍ଧନ ଆସିଯାଏ ଯେଉଁଥିରେ କି ସେ ବନ୍ଧନକୁ ଛିନ୍ନ କରିକି ଭଗବତ ପ୍ରୀତି, ଭଗବାନଙ୍କର ପ୍ରୀତି ପାଇଁ ଜୀବନଯାପନ କରିବା ବହୁ କଷ୍ଟକର ହେଇପାରେ। ତେଣୁ ସେଥିପାଇଁ ଗୃହସ୍ଥ କଥାକୁ ଏତେ ଇମ୍ପୋର୍ଟାନ୍ସ ନାରଦ ମହର୍ଷି ଦେଇନାହିଁ, କିନ୍ତୁ ଯୁଧିଷ୍ଠିର ମହାରାଜ ସେଠି ତାଙ୍କୁ ସେ ପ୍ରଶ୍ନ ପଚାରିଛନ୍ତି ଯେ ନିଜକୁ ଏକ ଗୃହସ୍ଥର ଭୂମିକାରେ ନେଇ ମୁଁ ଏକ ମୂଢ଼, ମୁଁ ପ୍ରକୃତ ପକ୍ଷେ ବହୁତ ନିମ୍ନ ସ୍ତରରେ ଅଛି, ତେଣୁ ଆପଣ ମୋ ଭଳି ଗୃହସ୍ଥ କିଭଳି ଭାବେ ଉଦ୍ଧାର ହେଉ ଆପଣ କୁହନ୍ତୁ। ସେଠୁ ନାରଦ ମହର୍ଷି ତାଙ୍କୁ କହୁଛନ୍ତି ଯେ ପ୍ରକୃତ ପକ୍ଷେ ଜଣେ ଗୃହସ୍ଥ ଆଶ୍ରମରେ ପ୍ରବେଶ କଲେ ତା'ର ବହୁ ପ୍ରକାର ଧନ୍ଦା କରୁଛି, ବହୁ ପ୍ରକାର ଝଞ୍ଝଟ, ବହୁ ପ୍ରକାର ସମସ୍ୟା ଏସବୁ ଭିତରେ ସେ ବାନ୍ଧି ହେଇକି ରହିଥାଏ। ତେଣୁ ତା'ର କିଭଳି ଭାବରେ ଉଦ୍ଧାର ହେବ କେମିତି, ନା ତାକୁ ସମୟକୁ ସୃଷ୍ଟି କରିବା ପାଇଁ ବାସୁଦେବାର ପ୍ରଣମ, ଅର୍ଥାତ୍ ଭଗବାନଙ୍କର ଉଦ୍ଦେଶ୍ୟରେ ତାକୁ କିଛି ସମୟ ଦେବା ପାଇଁ ପଡ଼ିବ, ସେଥିପାଇଁ ତାକୁ ଅନୁସନ୍ଧାନ କରିବା ପାଇଁ ପଡ଼ିବ, ସାଧୁ ସଙ୍ଗ କେଉଁଠି ସାଧୁଙ୍କର ସଙ୍ଗ ମିଳିବ, କେଉଁଠି ସାଧୁ ସଙ୍ଗରେ ଭଗବାନଙ୍କର କଥା କୀର୍ତ୍ତନ ହେବ, ସେ ସ୍ଥାନକୁ ସେଠି ଯିବା ପାଇଁ ପଡ଼ିବ। ଏସବୁ ସମୟ ସେ ସ୍ଥିର କରିବ, ସେଥିପାଇଁ ତା ପାଇଁ ସେ ସମୟ ରଖିବ। ଏଥିପାଇଁ ପରୀକ୍ଷିତ ମହାରାଜ ମଧ୍ୟ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ ମଧ୍ୟ କହୁଛନ୍ତି ଯେ ଗୃହ ଯେଉଁମାନେ ପ୍ରକୃତ ପକ୍ଷେ ଗୃହ ମେଧି ଅର୍ଥାତ୍ ଗୃହକୁ ଯେ ସର୍ବସ୍ୱ ବୋଲି ଗ୍ରହଣ କରିଛନ୍ତି, ତାଙ୍କର ସମୟଟା କିଭଳି ଭାବରେ କଟାଉଛନ୍ତି, କିନ୍ତୁ ସେ ସମୟଟାକୁ କିଭଳି ଭାବରେ କିଛି କିଛି ସମୟ କିନ୍ତୁ ଭଗବତ ଭଗବାନଙ୍କ ପ୍ରୀତି ଉଦ୍ଦେଶ୍ୟରେ ବିନିଯୋଗ କରାଯିବ, ସେଟାକୁ ସେ ଶିକ୍ଷା ଦେବା ଦରକାର। ସେଥିପାଇଁ ନାରଦ ମହର୍ଷି କହିଲେ ଯେ ତୁମେ ସାଧୁଙ୍କର ସଙ୍ଗଲାଭ କର, ଆଉ ସାଧୁଙ୍କ ସଙ୍ଗରେ ତୁମେ ଭଗବାନଙ୍କର ବିଭିନ୍ନ ଲୀଳା ଚରିତ ଭାଗବତ ଭଗବତ ଗୀତା ଇତ୍ୟାଦି ଶ୍ରବଣ କର, ଯଦ୍ୱାରା ତୁମେ ସର୍ବଦା ହିଁ ଶ୍ରବଣ କରିବା ଦ୍ୱାରା ତୁମ ମନ ଭିତରେ ଯେଉଁ ବିଷୟ ପ୍ରତି ଆସକ୍ତି ଅଛି ବା ପରିବାର ପ୍ରତି ଯେଉଁ ଆସକ୍ତି ଅଛି ସେଇଟା କ୍ରମଶଃ ତୁମର ଯାଗ। ସେଥିପାଇଁ ଏହିସବୁ ଉପଦେଶ ଦିଆଯାଇଛି। ଏବଂ ସପ୍ତମ ସ୍କନ୍ଧରେ ପ୍ରହ୍ଲାଦ ମହାରାଜ ମଧ୍ୟ ତାଙ୍କର ଯେଉଁ ଦୈତ୍ୟ ବାଳକମାନଙ୍କୁ ମଧ୍ୟ ଏହି ଉପଦେଶ ଦେଉଛନ୍ତି ଯେ ଗୃହୀ ଏବଂ ପରିବାର ଭିତରେ ରହିକି କି ପ୍ରକାର ବନ୍ଧନ ଭିତରେ ସେ ରହିଛି। କଥଂ ପ୍ରିୟାୟା ଅନୁକମ୍ପିତାୟା ସଙ୍ଗଂ ରହସ୍ୟା ରୁଚିରାଂଶ ମନ୍ତ୍ର କଳାକ୍ଷରଣା ଅନୁରକ୍ତ ଚିତ୍ତା ବିରଞ୍ଜତେ ଦୁରନ୍ତ। କଥଂ ପ୍ରିୟାୟା ଅନୁକମ୍ପିତାୟା, ଯେଉଁଟା ଋଷଭ ଦେବ ମଧ୍ୟ ପଞ୍ଚମ ସ୍କନ୍ଧ ଭାଗବତରେ କହୁଛନ୍ତି, ବଂଶ ସ୍ତ୍ରିୟା ମିଥୁନି ଭୂତାନି ଅତ ଗୃହ କ୍ଷେତ୍ର ସୁତାତ୍ମୀତି ଜନସ୍ୟ ମୁଁ ଆଉ ମୋର ଭାବଟା ବୁଦ୍ଧି ହେବ ଯେତେବେଳେ ପରିବାର ଭିତରେ ଜଣେ ପ୍ରବେଶ କରୁଛି, ଜଣେ ଦୁଇ ଜୀବନଯାପନ କରୁଛି, ଯେତେବେଳେ ଜଣେ ସ୍ତ୍ରୀ ଗ୍ରହଣ କରୁଛି, ମାନେ ମୁଁ ଆଉ ମୋରଟା ବେଶୀ, ମୋର ପୁତ୍ର, ମୋର କନ୍ୟା, ମୋର ସ୍ତ୍ରୀ, ମୋର ଜମି, ମୋର ଘର, ମୋର ବାଡ଼ି, ଏଇସବୁଗୁଡ଼ାକ ବେଶୀ ଆରମ୍ଭ ହେଇଯିବ ସ୍ତ୍ରୀ ଗ୍ରହଣ କଲେ। ସେଥିପାଇଁ ପ୍ରହ୍ଲାଦ ମହାରାଜ କହୁଛନ୍ତି କଥଂ ପ୍ରିୟାୟା ଅନୁକମ୍ପିତାୟା, ପ୍ରିୟା ବୋଲି କୁହାଯାଉଛି ସ୍ତ୍ରୀର ଯେଉଁ ହାସ ପରିହାସ, ସ୍ୱାମୀ ପ୍ରତି ତା'ର ହାସ ପରିହାସ ଯେଉଁ ରହିଛି, ଏବଂ ରୁଚିରାଂଶ ମନ୍ତ୍ରା, ଏବଂ କାନରେ ମଧ୍ୟ ବହୁତ ସୁନ୍ଦର ଭାବରେ ସେ କଥା କହୁଛି, ଏବଂ ଖାଇବାକୁ ମଧ୍ୟ ସୁନ୍ଦର ଖାଇବା ପାଇଁ ବସ୍ତୁ ମଧ୍ୟ ସେ ପ୍ରଦାନ କରୁଛି। ଏ ପ୍ରକାର ଭାବରେ ଯିଏ ତୁମକୁ ବନ୍ଧନ ଭିତରେ ରଖିଛି, ତୁମେ ସେ ବନ୍ଧନଟା କେମିତି ତ୍ୟାଗ କରିବ? ଖାଇବାକୁ ସୁନ୍ଦର ଖାଇବାକୁ ଦେଉଛି, ଏବଂ ରହିବା ପାଇଁ ମଧ୍ୟ ସୁନ୍ଦର ବ୍ୟବସ୍ଥା କରିଦେଉଛି, ଶୋଇବା ପାଇଁ ସୁନ୍ଦର ବ୍ୟବସ୍ଥା କରୁଛି, ଏବଂ ଜନନିନ୍ଦ୍ରିୟର ସଙ୍ଗମ ପାଇଁ ସିଏ ମଧ୍ୟ ସୁନ୍ଦର ବ୍ୟବସ୍ଥା କରୁଛି। ତାପରେ ତାହାର ପରିଣତି କ'ଣ ହେଉଛି ନା, ଯେ ପୁତ୍ର କନ୍ୟାମାନେ ଜାତ ହେଉଛନ୍ତି, ସେମାନେ ମଧ୍ୟ ତାଙ୍କର ଯେଉଁ ଦରଟି ଭାଷାର କଥା, ସେ କଥା କହିକି ଯେଉଁ ପିତାମାତାଙ୍କୁ ସମ୍ବୋଧନ କରୁଛନ୍ତି, ସେ ସମ୍ବୋଧନ ତା ସହିତ ପରିବାର ଭିତରେ ଯେଉଁମାନେ ଅଛନ୍ତି ନିର୍ଭର କରିକି, ପିତା ଯିଏକି ବୁଢ଼ା ବୃଦ୍ଧ ହୋଇଗଲେଣି, ମାତା ବୃଦ୍ଧ ହୋଇଗଲେଣି, ଭଉଣୀ ଭାଇ ଇତ୍ୟାଦି ସବୁ ଅବିବାହିତ ଅଛନ୍ତି, ତାଙ୍କର ଦାୟିତ୍ୱ, ତା ସହିତ ଘରର ଯଦି ସବୁ ଆମ୍ୟୁନିଟିଜ୍ ଯଦି ଅଛି, ଆସବାବପତ୍ର, ଘରର ଡନ୍ଲପ୍ କିଲୋ ବେଡ୍ ଅଛି, ପଲଙ୍କ ଅଛି, ଫ୍ରିଜ୍ ଅଛି, ଏସି ମେସିନ୍ ଅଛି, ଏସବୁ ଜିନିଷ ଭର୍ତ୍ତି ହୋଇଗଲାଣି ଘରେ, ତା ପ୍ରତି ଯେଉଁ ଲାଳସା ରହିଛି, ତା ପ୍ରତି ଯେଉଁ ଆସକ୍ତି, ଏବଂ ତତ୍ ସହିତ ଗୃହର ଯେଉଁ ଆସବାବପତ୍ର, ତା ସହିତ ଯେଉଁ ଗୃହପାଳିତ ପଶୁପକ୍ଷୀମାନଙ୍କୁ ଯେଉଁ ପାଳିଛନ୍ତି, ଏସବୁର ଯେଉଁ ଆସକ୍ତି, ଏହାକୁ ବ୍ୟକ୍ତି କିଭଳି ଭାବରେ ଜଣେ ତ୍ୟାଗ କରିପାରିବ? ଏହାକୁ ତ୍ୟାଗ କରିବା ତ ସହଜ ବ୍ୟାପାର ନୁହେଁ, କିନ୍ତୁ ପ୍ରକୃତ ପକ୍ଷେ ଯଦି ଭଗବାନଙ୍କର କୃପା ଜଣେ ଲାଭ କରିବ, ରଘୁନାଥ ଦାସ ଗୋସ୍ୱାମୀଙ୍କ ଭଳି ସେ ପ୍ରକାର ଭାବରେ ଯଦି ଜଣେ ଭଗବାନଙ୍କ କୃପା ଏବଂ ସାଧୁଙ୍କର କୃପା ଲାଭ କରିବ, ତାହେଲେ ସେ ପ୍ରକାର ପରିବାରକୁ ସେ ମଧ୍ୟ ତ୍ୟାଗ କରିବ। ରଘୁନାଥ ଦାସ ଗୋସ୍ୱାମୀଙ୍କର ପରିବାର ସେ ଜମିଦାର ପରିବାର ଥିଲେ, ଏବଂ ତାଙ୍କର କୌଣସି ଐଶ୍ୱର୍ଯ୍ୟ ନଥିଲା, କମ୍ ନଥିଲା, କିନ୍ତୁ ଏକ ଉପଯୁକ୍ତ ପୁତ୍ର ଭାବରେ ସେ ଯେତେବେଳେ ସାଧୁ ସଙ୍ଗ କରି ଯେତେବେଳେ ଶ୍ରବଣ କଲେ ଯେ ଚୈତନ୍ୟ ମହାପ୍ରଭୁଙ୍କର ସଂକୀର୍ତ୍ତନ ଆନ୍ଦୋଳନ କଥା ଯେତେବେଳେ ସେ ଶ୍ରବଣ କଲେ, ସେ ଚାହିଁଲେ କିଭଳି ଭାବରେ ମୋ ଗୃହ ପରିବାରକୁ ତ୍ୟାଗ କରିବେ, ଏବଂ ସେ ଏ ପ୍ରକାର ସୁଯୋଗ ଲାଭ କରିଥିଲେ, ଏବଂ ତାପରେ ସେ ମହାପ୍ରଭୁଙ୍କୁ ସାକ୍ଷାତ କରିଥିଲେ, ମହାପ୍ରଭୁ ତାଙ୍କୁ ପୁଣି ଫେରି ଦେଇଥିଲେ, ତାପରେ ସେ ଯୁକ୍ତ ବୈରାଗ୍ୟ ଆଚରଣ କରିବା ପାଇଁ ଉପଦେଶ ପ୍ରଦାନ କରିଥିଲେ, ତାପରେ ପୁଣି ସେ ନିତ୍ୟାନନ୍ଦ ପ୍ରଭୁଙ୍କର ସଙ୍ଗ ଲାଭ କରି, ନିତ୍ୟାନନ୍ଦ ପ୍ରଭୁଙ୍କ କୃପା ଲାଭ କରି ମହାପ୍ରଭୁଙ୍କର ସାକ୍ଷାତ ଲାଭ କରିଥିଲେ। ଏବଂ ରଘୁନାଥ ଦାସ ଗୋସ୍ୱାମୀଙ୍କର ବୈରାଗ୍ୟ ମନୋଭାବ ଆମେ ଦେଖିବା ଯେ ପ୍ରକୃତ ଭାବରେ କି ପ୍ରକାର ବୈରାଗ୍ୟ ଆଚରଣ କରୁଛନ୍ତି, ଏକ ଧନୀ ପରିବାର ମଧ୍ୟରୁ ଆସି କିଭଳି ଭାବରେ ସେ ବୈରାଗ୍ୟ ଆଚରଣ କରୁଛନ୍ତି। ତେଣୁ ଏଠାରେ ପ୍ରକୃତ ପକ୍ଷେ ଯେଉଁ ବିଦୁରଙ୍କର ଯେଉଁ ଉପଦେଶ ଦୁର୍ଯ୍ୟୋଧନଙ୍କ ପ୍ରତି, ଯେ ପ୍ରକୃତ ପକ୍ଷେ ଜଣେ ବ୍ୟକ୍ତି ଯେତେବେଳେ ଜଣକୁ ସୁହାଇଲା ଭଳିଆ କଥା କହିବ, ତାକୁ ଆମେ ବନ୍ଧୁ ବୋଲି ଭାବୁ। ଆଜିକାଲି ଏହି ପ୍ରକାର ଗୁରୁଙ୍କର ସଂଖ୍ୟା ଆଜି, ମାନେ ସେହି ପ୍ରକାର ଭାବରେ ଶିଷ୍ୟକୁ ସୁହାଇଲା ଭଳି କଥା କହିବ, ଶିଷ୍ୟ ଯାହା ଚାହୁଁଛି ତାକୁ ସେହି ପ୍ରକାର ଭାବରେ କଥା କହିବ, ତେଣୁ ଶିଷ୍ୟ ଭାବିବ ଯେ ଇଏ ମୋର ହେଉଛନ୍ତି ପ୍ରକୃତ ଗୁରୁ। କିନ୍ତୁ ଯଦି ଗୁରୁ ଯଦି ଶିଷ୍ୟଙ୍କର ମନରେ କଷ୍ଟ ହେଲା ଭଳି କଥା କହିବେ, ତାହେଲେ ଶିଷ୍ୟ ସେଭଳି ଗୁରୁଙ୍କୁ ପ୍ରସନ୍ନ କରିବ। ଆଜିକାଲି ଏ ପ୍ରକାର ଗୁରୁ ଯେଉଁମାନେ କି ପ୍ରକୃତ ପକ୍ଷେ ଲୋକମାନଙ୍କର ସୁହାଇଲା ଭଳି ତାଙ୍କର ଯେଉଁଟା ଆବଶ୍ୟକ ସେଇ ପ୍ରକାର ଭାବରେ ଯେଉଁ କଥା କହିବେ ତାହେଲେ ସେଇ ପ୍ରକାର ଗୁରୁ ହେଉଛନ୍ତି ଠିକ୍, ତେଣୁ ତାଙ୍କୁ ସେମାନେ ଗୁରୁ ହିସାବରେ ଗ୍ରହଣ କରୁଛନ୍ତି। କିନ୍ତୁ ବିଦୁର ଏଠୁ ଯେଉଁ ଦୁର୍ଯ୍ୟୋଧନକୁ ଯେଉଁ ଉପଦେଶ ଦେଉଛନ୍ତି, ଯେଉଁଥିରେ କି ତାଙ୍କୁ ସେ କହୁଛନ୍ତି ଯେ ଦୁର୍ଯ୍ୟୋଧନଙ୍କ ପ୍ରତି ତୁମର ଯେଉଁ ଆସକ୍ତି ତାହା ପାଇଁ ତୁମର ପରିବାରର ନଷ୍ଟ ହେଉଛି ଆଉ ପରିବାରର ପତନର କାରଣ ହେଉଛି, ତେଣୁ ସେ ପ୍ରକାର ପୁତ୍ରକୁ ତ୍ୟାଗ କରନ୍ତୁ, ଯେଉଁଟାକି ଦୁର୍ଯ୍ୟୋଧନ ଧୃତରାଷ୍ଟ୍ର କୌଣସି ପ୍ରକାର ଭାବରେ ଶୁଣିବା ପାଇଁ ପ୍ରସ୍ତୁତ ହେଉ, କାରଣ ଦୁର୍ଯ୍ୟୋଧନଙ୍କ ପ୍ରତି ଧୃତରାଷ୍ଟ୍ରଙ୍କର ବହୁତ ଆସକ୍ତି। କିନ୍ତୁ ବିଦୁର ଏକ ଉପଯୁକ୍ତ ଶିକ୍ଷକ ଏବଂ ଉପଯୁକ୍ତ ଗୁରୁ ହିସାବରେ ଶିଷ୍ୟକୁ ଶୋଧନ କରିବା ପାଇଁ, ଶିଷ୍ୟ ଯଦିଓ ଧୃତରାଷ୍ଟ୍ର ତାଙ୍କ ବଡ଼ ଭାଇ, ତଥାପି ଗୁରୁ ଭାବରେ ସେ ତାଙ୍କୁ ଉପଦେଶ ପ୍ରଦାନ କରୁଛନ୍ତି ଯେ ପ୍ରକୃତ ପକ୍ଷେ ତାଙ୍କୁ କଷ୍ଟ ହେଉ, ତାଙ୍କ ମନରେ ପଛେ କଷ୍ଟ ହେଉ, କିନ୍ତୁ ତାହା ତାଙ୍କ ପାଇଁ ମଙ୍ଗଳ। ଯେମିତି ଏଠି ଗୌପାଦ ମହାରାଜ କହିଛନ୍ତି ଯେ ଯେମିତି ଗୋଟେ ବ୍ୟକ୍ତିର ଅନ୍ଧ ହେବା ବରଂ ଭଲ, କିନ୍ତୁ କଣା ହେଇକି ରହିବା ତାହା କଷ୍ଟକର, କାରଣ କଣା ହେଇକି ରହିଲେ କ'ଣ ହେବ, ଗୋଟିଏ ଆଖିରେ ତ ସେ କଷ୍ଟ ପାଉଛି ଏବଂ ତା'ର ପରବର୍ତ୍ତୀ ଏ ଚକ୍ଷୁଟା ମଧ୍ୟ ଆର ଚକ୍ଷୁ ବ୍ୟାପିବ, ସେଥିପାଇଁ ଅନ୍ଧ ହେଇକି ବରଂ ରହିବା ଭଲ, କିନ୍ତୁ କଣା ହେଇକି ରହିବାଟା କଷ୍ଟ ବେଶୀ ପ୍ରଦାନ କରିବ। ସେହିଭଳି ଭାବରେ ଏହି ପ୍ରକାର ଦୁର୍ଯ୍ୟୋଧନ ରୂପକ ପୁତ୍ରକୁ, ଦୁର୍ଯ୍ୟୋଧନ ଭଳି ପୁତ୍ରକୁ ତୁମେ ବରଂ ତ୍ୟାଗ କରିବା ଉଚିତ, ବରଂ ତୁମର ପୁତ୍ର ନ ରହିବା ଦରକାର, କିନ୍ତୁ ଏଇଭଳି ଭାବରେ ଦୁର୍ଯ୍ୟୋଧନ ଭଳି ପୁତ୍ରକୁ ଗ୍ରହଣ କର, ତେଣୁ ତାକୁ କୌଣସି ପ୍ରକାର ଭାବରେ ତ୍ୟାଗ କର, କିନ୍ତୁ ଧୃତରାଷ୍ଟ୍ର ତାହା ଗ୍ରହଣ କରିବା। ଏ ପ୍ରସଙ୍ଗରେ ଆମ ଗୁରୁଦେବ ଗୋଟେ ସୁନ୍ଦର ଲୋକ କହନ୍ତି ଯେ ପ୍ରକୃତ ପକ୍ଷେ ଆଜିକାଲି ଯେଉଁମାନେ ପ୍ରକୃତ ସତ୍ ଉପଦେଶ ପ୍ରଦାନ କରୁଛନ୍ତି, ମନ ମାନେ ପ୍ରକୃତ ଆମକୁ କାଟିଲା ଭଳି, ଆମ ଶରୀର କଷ୍ଟ ହେଲା ଭଳି ଯେଉଁମାନେ ଉପଦେଶ ପ୍ରଦାନ କରୁଛନ୍ତି, ଆମେ ସେ କଥାକୁ କେବେ ଗ୍ରହଣ କରିପାରୁନା, ଏବଂ ସେଇଟା ଆମେ ସେତେବେଳେ ଭାବୁଥାଉ ଯେ ପ୍ରକୃତ ପକ୍ଷେ କାହିଁକି ଆମକୁ ଏ ପ୍ରକାର ହେବାର କଥା, କାହିଁକିନା ଆମେ ଶରୀର ଚେତନା ମଧ୍ୟରେ ଅଛୁ, କିନ୍ତୁ ଶରୀର ଚେତନାକୁ ଆମକୁ ଉର୍ଦ୍ଧ୍ୱ ସ୍ଥିତିକି ଯିବା ପାଇଁ ପଡ଼ିବ, ଯେଉଁଥିରେ କି ଆମେ ଆତ୍ମଜ୍ଞାନ ଲାଭ କଲେ ଆମେ ପ୍ରକୃତ ପକ୍ଷେ ଭଗବାନଙ୍କର କୃପା ଲାଭ କରିବା ଏବଂ ଜୀବନର ଲକ୍ଷ୍ୟକୁ ଆମେ ଜାଣିପାରିବା। ସେଥିପାଇଁ ସେ ଆମମାନଙ୍କୁ ଶୋଧନ ହେବା ପାଇଁ ସେ ଆମକୁ ଉପଦେଶ ପ୍ରଦାନ କରୁଛନ୍ତି। ଯେମିତି ଅର୍ଜୁନଙ୍କୁ ଭଗବାନ କୃଷ୍ଣ, ଜଣେ ଅର୍ଜୁନ ଭଗବାନ କୃଷ୍ଣ ଗୁରୁ ରୂପରେ ଗ୍ରହଣ କଲେ, ସେଥିପାଇଁ ସେ ଶୋଧନ କରୁଛନ୍ତି। ସେଥିପାଇଁ ସେ କହିଛନ୍ତି ଅଶୋଚ୍ୟା ନାନ୍ୟ ଶୋଚନ୍ତୁ ପ୍ରଜ୍ଞା ବାଧାଞ୍ଚ ଭାଷ ସେ ଗତାଶୁନ ଗତାଶୁନ ନାନ ଶୋଚନ୍ତି। ତୁମେ ଏକ ପଣ୍ଡିତ ଭଳି କଥାବାର୍ତ୍ତା କହୁଛ ଏକ ମହିଳା ନମ୍ବରକୁ, କାରଣ ସେତେବେଳେ ସେ ଶିଷ୍ୟ ହିସାବରେ କୃଷ୍ଣଙ୍କର ଶିଷ୍ୟ ହିସାବରେ ସେ ରହିଛନ୍ତି। ଶିଷ୍ୟ ସ୍ନେହାମ ସାଧିନାମ ସାଧିମାନ ତାଂ ପ୍ରପନ୍ନ ଦାର୍ପଣ୍ୟ ଦୋଷ ଉପହତ ସ୍ୱଭାବ ପୃଚ୍ଛାମି ତାଂ ଧର୍ମସ୍ୱଚେତା ଯତ୍ ଶ୍ରେୟ ନିଶ୍ଚିତ ଗୃହୀତନ୍ମେ ଶିଷ୍ୟ ସ୍ନେହମ ସାଧିମାନ ତାଂ ପ୍ରପନ୍ନ। ମୁଁ ପ୍ରକୃତ ପକ୍ଷେ ମୋର ସ୍ୱଭାବ ବିଚ୍ୟୁତ ହେଇଯାଇଛି ଏବଂ ସେ କୃଷ୍ଣଙ୍କୁ ଗୁରୁ ଉପରେ ଗ୍ରହଣ କଲେ, କାରଣ ଜାଣିପାରୁନାହାନ୍ତି ସେତେବେଳେ କ'ଣ ସେ କରିବେ, ପ୍ରକୃତ କର୍ତ୍ତବ୍ୟ ନିଜର କର୍ତ୍ତବ୍ୟ ସମ୍ପର୍କରେ ସନ୍ଧ୍ୟା ନେଇଛନ୍ତି, କାରଣ ସିଏ ହେଉଛନ୍ତି କ୍ଷତ୍ରିୟ, କ୍ଷତ୍ରିୟର କର୍ତ୍ତବ୍ୟ ଯୁଦ୍ଧ କରିବା, କିନ୍ତୁ ଯୁଦ୍ଧ ପ୍ରକୃତ ପକ୍ଷେ ଯୁଦ୍ଧ କରିବାକୁ ସେ ଚାହୁଁନାହାନ୍ତି ଏବଂ ଯୁଦ୍ଧ କରିବାକୁ ନ ଚାହିଁକି ସେତେବେଳେ ସେ ଚାହୁଁଛନ୍ତି ଯେ ମୁଁ ଏଇ ଯୁଦ୍ଧକୁ ତ୍ୟାଗ କରିକି ଯାଇକି ମୁଁ ତପସ୍ୟା କରିବି, ଯେଉଁଥିପାଇଁ ପ୍ରକୃତ ପକ୍ଷେ ସେତେବେଳେ ସେ ତାହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ। ସେ ପ୍ରକୃତ ପକ୍ଷେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ନୁହନ୍ତି, ଅର୍ଜୁନଙ୍କର କ୍ଷତ୍ରିୟ ସ୍ୱଭାବ, ସେ ହେଉଛନ୍ତି ରଜ ଗୁଣର ସମ୍ପନ୍ନ ଏବଂ ସେ ତାଙ୍କର ଯୁଦ୍ଧ କରିବାର ଆବଶ୍ୟକ, କିନ୍ତୁ ସେ ଯୁଦ୍ଧ କରିବାକୁ ଚାହୁଁନାହାନ୍ତି। ସେଥିପାଇଁ ସେ କହୁଛନ୍ତି ମୁଁ ଉପହତ ସ୍ୱଭାବ, ଅର୍ଥାତ୍ ମୋ ସ୍ୱଭାବରୁ ମୁଁ ବିଚ୍ୟୁତ ହେଇଛି, ତେଣୁ ମୋର ପ୍ରକୃତ ପକ୍ଷେ କ'ଣ ଆବଶ୍ୟକ ଆପଣ କୁହନ୍ତୁ, ମୁଁ ଆପଣଙ୍କର ଶିଷ୍ୟ ଭାବରେ ନିଜକୁ ସମର୍ପଣ କରେ ଏବଂ ଆପଣ ମୋ ପାଇଁ କ'ଣ ଆବଶ୍ୟକ ତାହା କୁହନ୍ତୁ। ତାପରେ ଭଗବାନ କୃଷ୍ଣ ଶୋଧନ କରୁଛନ୍ତି ଯେ ତୁମେ ପ୍ରକୃତର ପଣ୍ଡିତ ଭଳିଆ କଥାବାର୍ତ୍ତା କରୁଛ, ପହିଲା ନମ୍ବର ମୁଁ କ'ଣ, ତୁମେ ଏଇ ଶରୀର ଚେତନା ଭିତରେ ଥିବା ହେତୁ ତୁମେ ପିତାମହ ଭୀଷ୍ମଙ୍କୁ ପିତାମହ ବୋଲି କହୁଛ, ଦ୍ରୋଣଙ୍କୁ ଗୁରୁ ରୂପରେ କହୁଛ, ତୁମର ଏଇ ଜନ୍ମର ସେମାନଙ୍କ ସହିତ ସମ୍ପର୍କ, କିନ୍ତୁ ପରବର୍ତ୍ତୀ ଜନ୍ମରେ ତାଙ୍କ ସହିତ ତୁମର କ'ଣ ସମ୍ପର୍କ ହେବ ଏବଂ ପୂର୍ବରୁ ତୁମର ସହିତ କ'ଣ ସମ୍ପର୍କ ଥିଲା ତାହା ତୁମେ ଜାଣିନା, ତୁମେ କେବଳ ଏଇ ଜନ୍ମରେ ଏଇ ସମ୍ପର୍କ ଯଦି ଜାଣିଥିବା ହେତୁ ତାଙ୍କ ପ୍ରତି ଆସକ୍ତି ପ୍ରକାଶ କରି ତୁମେ ତାକୁ ଯୁଦ୍ଧ କରିବା ପାଇଁ ଚାହୁଁନା। ତାପରେ ସେ ଦ୍ୱିତୀୟ ଅଧ୍ୟାୟରେ ସାଂଖ୍ୟ ଯୋଗରେ କହୁଛନ୍ତି ଦେଇ ନ ସ୍ମିନ୍ ଯଥା ଦେହ କୌମାରମ ଯୌବନମ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀରସ୍ତତ୍ର ନୋମୟତି, ଯେ ପ୍ରକୃତ ପକ୍ଷେ ଶରୀର କିଭଳି ଭାବରେ ପରିବର୍ତ୍ତନ ହେଉଛି, ଏ ଶରୀର ବାଳକ ଥିଲା, ତାପରେ ଯୁବକ ହେଲା, ତାପରେ ପ୍ରୌଢ଼ାବସ୍ଥା ଆସିବ, ତାପରେ ବାର୍ଦ୍ଧକ୍ୟ ଅବସ୍ଥା ଆସିବ, ତାପରେ ଆମେ ମୃତ୍ୟୁ ମୁଖରେ ପଡ଼ିବା, ଏ ପ୍ରକାର ଶରୀର ପରିବର୍ତ୍ତନ ହେଉଛି, ଶରୀରକୁ ଚାହିଁଲେ ମଧ୍ୟ ଆମେ ରକ୍ଷା କରିପାରିବାନି, ତେଣୁ ଏ ଶରୀର ପରିବର୍ତ୍ତନ ତୁମର କୌଣସି ପ୍ରକାର ଚିନ୍ତା କରିବାର ଆବଶ୍ୟକ। ତାପରେ ଅର୍ଜୁନ ବୁଝିପାରିଛନ୍ତି ଏବଂ ଅର୍ଜୁନ ଯୁଦ୍ଧ କରୁଛନ୍ତି ଠିକ୍ ସେହି ପ୍ରକାର ଭାବରେ, ଧୃତରାଷ୍ଟ୍ରଙ୍କ ବୁଝିବା ଏଇଠି ଉଚିତ ଥିଲା ଯୁଦ୍ଧ ପୂର୍ବରୁ, କିନ୍ତୁ ଯୁଦ୍ଧ ପରେ ସେ ବୁଝୁଛନ୍ତି, ଯେତେବେଳେ ପୁତ୍ରମାନେ ସବୁ ମୃତ୍ୟୁବରଣ କଲେ ସେତେବେଳେ ସେ ବୁଝିଲେ, କିନ୍ତୁ ବର୍ତ୍ତମାନ ପୁତ୍ର ମୋ ହେତୁ ସେ ବୁଝିପାରୁନାହାନ୍ତି ସେ ବିଷୟରେ। ଏହି ବିଷୟରେ ଆମର ଗୁରୁଦେବ ସୁନ୍ଦର ଗୋଟେ ଗପ କହନ୍ତି, ଜଣେ ରାଜାଙ୍କର ଗୋଟେ ବିଚିତ୍ର ଖିଆଲ ଥିଲା, ସେ ତାଙ୍କର ରାଜପ୍ରାସାଦରେ ବହୁତ ପଶୁପକ୍ଷୀ ସବୁ ରଖିଥିଲେ, ଏବଂ ସେଥିରେ ମାଙ୍କଡ଼ମାନେ ଥିଲେ, ମେଣ୍ଢାମାନେ ଥିଲେ, ଘୋଡ଼ାମାନଙ୍କୁ ସାଧାରଣତଃ ରଖିବା କଥା, ତେଣୁ ସେ ମେଣ୍ଢାମାନଙ୍କୁ ମଧ୍ୟ ସେ ରଖିଥିଲେ। ତେଣୁ ରାଜାଙ୍କର ଯେଉଁ ରୋଷେଇଶାଳ ଅଛି, ସେଠି ରୋଷେଇ ଯେତେବେଳେ ହୁଏ, ସେତେବେଳେ ପାଚକ ଯିଏ ରୋଷେଇଆ, ସେ ରୋଷେଇ ପ୍ରସ୍ତୁତ କରେ, ଗୋଟିଏ ମେଣ୍ଢା କ'ଣ କରେ, ଗୋଟିଏ ଲୋଭୀ ମେଣ୍ଢା ସେ କ'ଣ କରେ ନା, ସେ ରୋଷେଇ ଘରକୁ ପ୍ରବେଶ କରେ, ପରସିକି ଯାଇକି ଯେଉଁଠି ରୋଷେଇ ସବୁ ହୋଇଥାଏ ସେ ଖାଇଦିଏ, ସେଠି ଖାଇଦେଇକି ଦୁଇଟିକି ପଳେଇ ଆସେ। ଏବଂ ଯେତେ ସେ ରୋଷେଇଆ ଯେତେ ତାକୁ ମାରିବା ପାଇଁ ଯେତେ ଯୋଜନା କଲେ ମଧ୍ୟ ବାଡ଼ି ପିଟିବା ପାଇଁ ସେ କେମିତି ଖସିକି ପଳେଇଯିବ। ଏ ପ୍ରକାର ଭାବରେ ବହୁତ ଚିନ୍ତା କରି ସେମାନେ ରୋଷେଇଆମାନେ ଚିନ୍ତା କଲେ କେମିତି ଦୁଷ୍ଟ ମେଣ୍ଢାକୁ ଜବତ କରାଯିବ। ତେଣୁ ଏହାକୁ ଦେଖୁଛି ଜଣେ ମାଙ୍କଡ଼, ଗୋଟେ ବୁଢ଼ା ମାଙ୍କଡ଼ ବସିକି ଦେଖୁଛି, ତାଙ୍କର ମାଙ୍କଡ଼ମାନଙ୍କ ସଂଖ୍ୟା ମଧ୍ୟ ସେଠାରେ ଅଛି, ବହୁ ମାଙ୍କଡ଼ ଅନ୍ୟ ଯୁବକ ମାଙ୍କଡ଼ମାନେ ମଧ୍ୟ ଅଛନ୍ତି। ତେଣୁ ସେ ବୁଢ଼ା ମାଙ୍କଡ଼ ସେ ଯୁବକ ମାଙ୍କଡ଼ମାନଙ୍କୁ ଏକତ୍ରିତ କରିକି ସେ କହିଲା, ଦେଖୁଛ ଏଇ ଯେଉଁ ଆମର ଏଠି ରାଜା ରଖିଛନ୍ତି, ଯେଉଁ ମେଣ୍ଢା ରଖିଛନ୍ତି, ତେଣୁ ଏଇ ମେଣ୍ଢା ଭିତରେ ଗୋଟେ ଲୋଭୀ ମେଣ୍ଢା କ'ଣ କରୁଛି ନା, ଏଇଠି ରୋଷେଇ ହେଉଛି, ସେ ରୋଷେଇଶାଳ ଭିତରେ ପ୍ରବେଶ କରିକି ସେ ସବୁ କ'ଣ କରୁଛି ନା, ସେଠି ଯେଉଁ ରୋଷେଇ ହେଇକି ରହୁଛି ତାକୁ ଖାଇଦେଉଛି। ଏବଂ ସେମାନେ ସବୁ ରାଗିକି ରହିଲେଣି, ଏଇ ମେଣ୍ଢା ଉପରେ କେତେବେଳେ ମାଡ଼ ହେବ, ଆଉ ମାଡ଼ ଯେତେବେଳେ ମାରିବେ ସେ ସେଇ ଯେଉଁ ଚୁଲି ଯେଉଁ ଜଳୁଛି, ନିଆଁ କାଠ ଯେଉଁ ଜଳୁଛି, ସେଇଥିରେ ବାହାରେ ପକାଇଲେ ତା ଲୋମରେ ନିଆଁ ଲାଗିଯିବ, ଆଉ ଲାଗିଗଲା ପରେ ସିଏ କେଉଁଠି ପଶିବ ନା, ଘୋଡ଼ାଶାଳ ଭିତରେ ପଶିବ। ଏବଂ ସିଏ ଘୋଡ଼ାଶାଳ ଭିତରେ ପଶିଲା ମାନେ ଘୋଡ଼ାଙ୍କ ଦ୍ୱାରା ଲାଗିକି ତାଙ୍କର ଲୋମରେ ମଧ୍ୟ ସେ ଘୋଡ଼ାଙ୍କର ସବୁ ଶରୀର ମଧ୍ୟ କ୍ଷତବିକ୍ଷତ ହୋଇଯିବ, ଆଉ ଯେଉଁଟା ପୋଡ଼ା ଘା ହେବ, ଘୋଡ଼ାର ଯେଉଁ ପୋଡ଼ା ଘା ହେବ ସେ କୌଣସି ପ୍ରକାର ତା'ର ଔଷଧ ନିର୍ଣ୍ଣୟ କରାଯାଇପାରିବନି। ଯେତେବେଳେ ଆସିବ ବୈଦ୍ୟ, ସେ ବୈଦ୍ୟ ଦେଖିକି କହିବେ ଯେ ଏଇ ପୋଡ଼ା ଘାର ଔଷଧ ହେଉଛି କେବଳ ମାଙ୍କଡ଼ମାନଙ୍କର ଚର୍ବି ନିର୍ମିତ ହେବ, ସେ ଔଷଧ ହିଁ ଏଇ ଘୋଡ଼ାମାନଙ୍କ କ୍ଷେତରେ ଲାଗିଲେ ସେଇ ଘୋଡ଼ାଙ୍କର ରୋଗ ଆରୋଗ୍ୟ ହେବ, ତା ବ୍ୟତୀତ ଆଉ କୌଣସି ତାଙ୍କର ଔଷଧ ନାହିଁ। ତେଣୁ ଆମମାନଙ୍କର ଜୀବନ ସଙ୍କଟାପନ୍ନ, କାରଣ ଆମେମାନେ ଏଠି ଯେଉଁ ରହିଛୁ, ଆମକୁ ଯେଉଁ ଖାଦ୍ୟ ପଦାର୍ଥ ଦେଉଛୁ, ଆମେ ତ କିଛି କାର୍ଯ୍ୟ କରୁନୁ, ରାଜା ନିଶ୍ଚିତ ଭାବରେ ଆମକୁ ଆଦେଶ ଦେଇ ମାରିବା ପାଇଁ, ଆଉ ଆମମାନଙ୍କ ଜୀବନ ଚାଲିଯିବ। ତେଣୁ ଆମେ ଜ ପଳାୟତି ସହଜୀବତି, ଆମମାନେ ସେଠି ପଳାଇବା ଦରକାର। ସେଠି ଯୁବକ ମାଙ୍କଡ଼ମାନେ କହିଲେ କହିଲେ ଆରି ବୁଢ଼ା ହେଲାଣି, ଆର ବୁଦ୍ଧି ମଧ୍ୟ ମତିଭ୍ରମ ହେଇଗଲାଣି, ତେଣୁ ଆମକୁ ଇଏ ବୁଦ୍ଧି ଦେଉଛି, ଆମେ କେତେ ଆନନ୍ଦରେ ଏଠି ଅଛୁ, ଆମେ ସୁନ୍ଦର ଭାବରେ ଏଠି ଖାଦ୍ୟ ପାଉଛୁ, ଫଳମୂଳ ଇତ୍ୟାଦି ସବୁ ଖାଦ୍ୟ ଆମକୁ ମିଳୁଛି, ତେଣୁ ଆମେ ଯଦି ଚାଲିଯିବୁ ଜଙ୍ଗଲକୁ, ଆମକୁ କିଏ ଖାଦ୍ୟ କେଉଁଠି ବୁଲି ବୁଲି କେଉଁଠି ଗଛରେ କେଉଁଠି ଫଳ ଇତ୍ୟାଦି କେଉଁଠି ମିଳିବ ଆମକୁ, ରାଜା ଆମକୁ ସବୁଦିନ ଖାଇବାକୁ ଦେଉଛନ୍ତି, ଏଠି ବସିକି ଆମକୁ ଆନନ୍ଦରେ ଖାଇବାକୁ ମିଳୁଛି, ଆମେ କାହିଁକି ସେଆଡ଼କୁ ଯିବା, କ'ଣ ଦରକାର? ଏ ବୁଢ଼ା ମାଙ୍କଡ଼ର ମତି ବିକ୍ରମ ହେଲାଣି, ଏହା କଥା କୌଣସି ଶୁଣିବା ଆବଶ୍ୟକତା ନାହିଁ। ତେଣୁ ସେମାନେ ସ୍ୱର ରହିଲେ, ଆଉ ଇଏ ବୁଢ଼ା ମାଙ୍କଡ଼ ଦେଖିଲେ ଏମାନଙ୍କୁ ଉପଦେଶ ଦେଇ କିଛି ଲାଭ ନାହିଁ, ତେଣୁ ସିଏ ଛାଡ଼ିକି ପଡ଼ିଲେ। ତେଣୁ ଯେଉଁଟା ଚିନ୍ତା କରୁଥିଲା ବୁଢ଼ା, ଯେଉଁ ବୁଢ଼ା ମାଙ୍କଡ଼ ଯେଉଁ କଥା ଚିନ୍ତା କରୁଥିଲା ଯେ ଗୋଟେ ମେଣ୍ଢା ଏ ପ୍ରକାର ଆସିବ, ଏବଂ ସେ ମେଣ୍ଢା ଏଇଭଳି ଭାବରେ ପ୍ରବେଶ କରିକି ଯେତେବେଳେ ଯେଉଁ ପାଚକମାନେ ପିଟିବେ, ତାହା ହିଁ ହେଲା। ଥରେ ଏମିତି ଖାଉଥିବା ଅବସ୍ଥାରେ ଏଇ ଯେଉଁ ରୋଷେଇଆ ସବୁ ଛପିକି ବସିଥିଲେ, ଲୁଚିକି ଥିଲେ, ସେ ଯେଉଁ ନିଆଁ ଜଳନ୍ତା ନିଆଁ ଥିବା କାଠ ତାକୁ ପାହାରେ ପିଟିଲେ ସେ ମେଣ୍ଢାକୁ, ଏବଂ ସେ ମେଣ୍ଢା ଯେତେବେଳେ ପାହାରେ ପିଟିଲେ ମେଣ୍ଢାର ଲୋମରେ ସବୁ ନିଆଁ ଲାଗିଗଲା। ତେଣୁ ନିଆଁ ଲାଗିଗଲା ପରେ ସେ ମେଣ୍ଢା ଯାଇକି ଦୌଡ଼ି ଦୌଡ଼ିକି ପାଖରେ ଅଛି ଘୋଡ଼ାଶାଳ, ସେ ଘୋଡ଼ାଶାଳ ଭିତରୁ ସେ ପ୍ରବେଶ କରିଗଲା, ଏବଂ ସେ ଘୋଡ଼ାଶାଳ ଭିତରେ ପ୍ରବେଶ କରିଲା ତ ଘୋଡ଼ାମାନଙ୍କ ଦେହରେ ମଧ୍ୟ ନିଆଁ ଲାଗିଗଲା, ଦେହ ସବୁ କ୍ଷତ ବିକ୍ଷତ ହେଇଗଲା। କ୍ଷତ ବିକ୍ଷତ ହେଲା ପରେ ରାଜାଙ୍କର ଚିନ୍ତା ଅଛି, ଯୁଦ୍ଧ କରିବା ପାଇଁ ଅସୁର ଆବଶ୍ୟକତା ଅଛି, ଏମାନଙ୍କର କ'ଣ ମେଣ୍ଢାର ଆବଶ୍ୟକତା କ'ଣ ଅଛି ନା ମାଙ୍କଡ଼ର କ'ଣ ଆବଶ୍ୟକତା, ତେଣୁ ଅଶ୍ୱମାନଙ୍କର କେମିତି ଘୋଡ଼ାମାନଙ୍କର ତାଙ୍କର କ୍ଷତ କେମିତି ଆରୋଗ୍ୟ ହେବ, ସେଥିପାଇଁ ସେ ରାଜା ଚିନ୍ତା କରିକି ବୈଦ୍ୟକୁ ଡକାଇଲେ, ଯେ ପଶୁ ବୈଦ୍ୟ ଯିଏ ତାଙ୍କର ବୈଦ୍ୟରାଜ ତାଙ୍କୁ ଆସିକି ସେ ଘୋଡ଼ାଙ୍କର କ୍ଷତକୁ ପରୀକ୍ଷା କରି କହିଲେ, ଯେ ପୋଡ଼ା ଘାର ଉପଶମ ପାଇଁ କେବଳ ମାଙ୍କଡ଼ର ଚର୍ବି ଦରକାର, ମାଙ୍କଡ଼ ଚର୍ବିରେ ତିଆରି ହେବ ଔଷଧ, ଆଉ ସେ ଔଷଧକୁ ଯଦି ଘୋଡ଼ା ଦେହରେ ଲଗାଯିବ ତାହେଲେ ସେମାନଙ୍କର ଆରୋଗ୍ୟ। ସେଠୁ ରାଜା ଚିନ୍ତା କଲେ, ଆମେ ଯେଉଁ ମାଙ୍କଡ଼ମାନେ ଏଠି ରଖିଛୁ ଏମାନେ କ'ଣ କାମରେ ଲାଗିବେ, ଆମର ଖାଲି କେବଳ ଖାଦ୍ୟ ଖାଉଛନ୍ତି ସବୁଦିନ ଏଠି, ତେଣୁ ବର୍ତ୍ତମାନ ଗୋଟେ କାମରେ ଲାଗିବା ପାଇଁ ସମୟ ଆସିଗଲା ତାଙ୍କ ପାଇଁ, ତେଣୁ ତାଙ୍କୁ ମାର, ତାର ଚର୍ବିରୁ ପ୍ରସ୍ତୁତ କର ଔଷଧ, ଏବଂ ସେ ଔଷଧକୁ ଲଗାଅ ଘୋଡ଼ା ଇଏରେ, ତେଣୁ ମାଙ୍କଡ଼ମାନଙ୍କୁ ସବୁ ମରାଗଲା। ତେଣୁ ସେ ଯୁବକ ମାଙ୍କଡ଼ମାନେ ସେତେବେଳେ ଚିନ୍ତା କଲା, ଆରେ ବୁଢ଼ା ମାଙ୍କଡ଼ ଆମକୁ ସେତେବେଳେ ଠିକ୍ କଥା କହୁଥିଲେ, ଆମେ ସେତେବେଳେ ଶୁଣିଲୁନି, ଆମେ ଶୁଣିକି ଯଦି ସେତେବେଳେ ପଳେଇଯାଇଥାନ୍ତୁ ତାହେଲେ ଆମେ ଜୀବନ ବଞ୍ଚିଯାଇଥାନ୍ତୁ। ଆମ ବୁଢ଼ା ମାଙ୍କଡ଼ ମଧ୍ୟ ସେଠି ଦେଖି ଦୂରରେ ଥାଇକି ଲକ୍ଷ୍ୟ କରୁଛି ଏମାନଙ୍କର କ'ଣ ହେଉଛି ଘଟଣା, ଏବଂ ସେ ମଧ୍ୟ ଦେଖିଲା ଯେ ଏଇ ମାଙ୍କଡ଼ମାନଙ୍କର ସମସ୍ତ ମୃତ୍ୟୁବରଣ କଲେ। ତେଣୁ ଏହି ପ୍ରକାର ଭାବରେ ଯେତେବେଳେ ପ୍ରକୃତ ସଦ୍ଗୁରୁ, ଯେଉଁମାନେ କୃଷ୍ଣଙ୍କ ଭଳି ବା ଆମର ପରମ୍ପରାରେ ଆସୁଥିବା ମାନେ ଯେଉଁମାନେ ସଦ୍ଗୁରୁ, ସେମାନେ ଶିଷ୍ୟର ଆଧ୍ୟାତ୍ମିକ ଜୀବନର ଉନ୍ନତି ଚାହାନ୍ତି। ସେମାନେ ଚାହାନ୍ତି ନାହିଁ ଯେ ପ୍ରକୃତ ପକ୍ଷେ ମୋର ଶିଷ୍ୟ ତା'ର ଭୌତିକ ଜୀବନର ଅଗ୍ରଗତି କରୁ, ଟଙ୍କା କମେଇବା, ପ୍ରତିପତ୍ତିଶାଳୀ ହେବା, ପ୍ରତିଷ୍ଠା ପଦପଦବୀ ଏସବୁର ଆସିବା, ଏସବୁର ସେମାନେ ପ୍ରକୃତ ପକ୍ଷେ ସେ ଶିଷ୍ୟର ଏଇ ଭୌତିକ ଉନ୍ନତିକୁ ସେ ଚାହାନ୍ତି ନାହିଁ। ସେ କିଭଳି ଭାବରେ ଆଧ୍ୟାତ୍ମିକ ଜୀବନର ଉନ୍ନତି କରୁ, ଏବଂ ସେ ଶରୀର ଚେତନାରୁ କିଭଳି ଭାବରେ ଆତ୍ମ ମାର୍ଗକୁ ଆସିବ, ଆତ୍ମାର ଆତ୍ମଜ୍ଞାନ ସମ୍ପର୍କରେ ସେ ଜାଣୁ, ସେଥିପାଇଁ ତାଙ୍କୁ ପ୍ରଥମେ ସେ ଶୋଧନ କରନ୍ତି, ଅର୍ଥାତ୍ ତାଙ୍କୁ କିଛି ଦଣ୍ଡ ମଧ୍ୟ ଦିଅନ୍ତି, ଏବଂ ସେ ଦଣ୍ଡଟା ତା ପାଇଁ ହେଉଛି ଅନୁଗ୍ରହ। ଯେମିତି ମାଧବେନ୍ଦ୍ର ପୁରୀଙ୍କର ଦୁଇ ଶିଷ୍ୟ ଥିଲେ, ବହୁ ଶିଷ୍ୟ ଥିଲେ, ତାଙ୍କ ଭିତରୁ ଦୁଇଟି ଶିଷ୍ୟ କଥା କୁହାଯାଉଛି, ଈଶ୍ୱରପୁରୀ ଆଉ ରାମଚନ୍ଦ୍ରପୁରୀ। ତେଣୁ ଈଶ୍ୱରପୁରୀଙ୍କୁ ସେ ବହୁତ ଦଣ୍ଡ ଦେଇକି ମଧ୍ୟ ଶିକ୍ଷା ଦେଇଛନ୍ତି, ଏବଂ ଈଶ୍ୱରପୁରୀ ମଧ୍ୟ ମାଧବେନ୍ଦ୍ର ପୁରୀଙ୍କର କୃପା ଲାଭ କରିଥିଲେ, କିନ୍ତୁ ରାମଚନ୍ଦ୍ରପୁରୀ ମାଧବେନ୍ଦ୍ର ପୁରୀଙ୍କର ସେ ବଞ୍ଚନାର ଶିକାର ହୋଇଛନ୍ତି, ଯେଉଁଥିପାଇଁ ସେ ପ୍ରକୃତ ପକ୍ଷେ ଗୁରୁଙ୍କର କୃପା ଲାଭ କରିପାରିନାହାନ୍ତି। କିନ୍ତୁ ଈଶ୍ୱରପୁରୀ ଗୁରୁଙ୍କର କୃପା ଲାଭ କରିଥିବା ହେତୁ ଏବଂ ଗୁରୁଙ୍କର ସେବା ଶୁଶ୍ରୂଷା ତାଙ୍କର ଅନ୍ତିମ ସମୟରେ କରୁଥିବା ହେତୁ ସେ ଶିଷ୍ୟ ଭାବରେ କାହାକୁ ପାଇଲେ, ଚୈତନ୍ୟ ମହାପ୍ରଭୁଙ୍କୁ ଶିଷ୍ୟ ଭାବରେ ପାଇଲେ। ଯେମିତି ଆମେ ଦେବହୂତିଙ୍କ କଥା ବର୍ଣ୍ଣନା କରୁଥିଲୁ, ଦେବହୂତି ତାଙ୍କର ସ୍ୱାମୀଙ୍କର ଉପଯୁକ୍ତ ସେବା କରୁଥିବା ହେତୁ ଏବଂ ସେ ରାଜ ପରିବାରରୁ ଆସିଥିବା ହେତୁ, ରାଜ ପରିବାର ସେ ଯେ ରାଜ ପରିବାରର କନ୍ୟା, ରାଜକନ୍ୟା ବୋଲି ସେ ନିଜକୁ ଭୁଲି ଯାଇ ସ୍ୱାମୀଙ୍କର ସେବା କରୁଥିବା ହେତୁ ସ୍ୱାମୀଙ୍କର କୃପା ଲାଭ କରିକି ଇଏ କାହାକୁ ପୁତ୍ର ରୂପରେ ପାଇଲେ, କୁଳଦେବଙ୍କୁ ପୁତ୍ର ରୂପରେ ପାଇଲେ। ତେଣୁ ଏହି ପ୍ରକାର ଭାବରେ ବର୍ଣ୍ଣନା କରାଯାଇଛି ଯେ ପ୍ରକୃତ ପକ୍ଷେ ଗୁରୁଙ୍କର, ଗୁରୁ ଶିଷ୍ୟକୁ ଯଦି ଶୋଧନ କରନ୍ତି, ପ୍ରକୃତ ପକ୍ଷେ ଗୁରୁଙ୍କର ଦଣ୍ଡଟା ହେଉଛି କୃପା, ସାଧୁଙ୍କର ଦଣ୍ଡ ହେଉଛି କୃପା, ଦଣ୍ଡ ଏସ ଅନୁଗ୍ରହ ଏବ ସମ୍ମତ। ତେଣୁ ଆମକୁ ଯଦି ଗୁରୁ ବା ସାଧୁ ଆମକୁ ଦଣ୍ଡ ଦେଲେ ଆମେ ତାକୁ ଅନ୍ୟଥା ଭାବିବା ଉଚିତ, କିନ୍ତୁ ଆଜିକାଲି ପ୍ରକୃତ ପକ୍ଷେ ଆମେ ଏଇ ଗୁରୁତତ୍ଵ ବା ଶିଷ୍ୟର ପ୍ରକୃତ ପକ୍ଷେ ଦାୟିତ୍ୱ, ଶିଷ୍ୟର କର୍ତ୍ତବ୍ୟ ସମ୍ପର୍କରେ ଆମେ ନ ଜାଣୁଥିବା ହେତୁ ଆମେମାନେ ବେଳେବେଳେ ଦ୍ୱନ୍ଦ୍ୱରେ ମଧ୍ୟ ପଡ଼ିଯାଉ ଯେ ଆମକୁ କାହିଁକି ଗୁରୁ ଏପ୍ରକାର ଦଣ୍ଡ ଦେଉଛନ୍ତି, ଆମକୁ ବହୁତ କୁଭାଷା ପ୍ରୟୋଗ କରୁଛନ୍ତି, ଅନ୍ୟକୁ ଅନ୍ୟ ଶିଷ୍ୟକୁ ଖୁବ୍ ସୁନ୍ଦର ଭାବରେ ବ୍ୟବହାର କରୁଛନ୍ତି, କିନ୍ତୁ ଆମକୁ କାହିଁକି ଏ ପ୍ରକାର ଭାବରେ କୁଭାଷା ପ୍ରୟୋଗ କରୁଛନ୍ତି, ଆମକୁ କାହିଁକି ଦଣ୍ଡ ଦେଉଛନ୍ତି। କିନ୍ତୁ ସେ ଯେ ଦଣ୍ଡ ଦେଉଛନ୍ତି ପ୍ରକୃତ ପକ୍ଷେ ତା ପ୍ରତି ସେଟା ଅନୁଗ୍ରହ ଏବଂ ତା ପ୍ରତି କୃପା। ଆମର ଗୁରୁଦେବ କୁହନ୍ତି ଯେଉଁ ସକପଟ ଏବଂ ଅକପଟ କୃପା, ଯେମିତି ଶିବଜୀ ସକପଟ ଏବଂ ଅକପଟ କୃପା କରନ୍ତି ତାଙ୍କର ଶିଷ୍ୟମାନଙ୍କୁ। ସକପଟ ଅର୍ଥ କପଟ ରଖିକି କୃପା ପ୍ରଦାନ କରନ୍ତି, ଯଦ୍ୱାରା କି ସେ ଧନ ରତ୍ନ ଏସବୁ ପ୍ରାପ୍ତ ହୁଏ, କିନ୍ତୁ ପ୍ରକୃତ ପକ୍ଷେ ଭଗବତ ଭକ୍ତିରୁ ଦୂରେଇ ଯାଏ। ଠିକ୍ ସେହିଭଳି ଭାବରେ ଗୁରୁଦେବ ଦେଖନ୍ତି ତାଙ୍କର ଶିଷ୍ୟମାନଙ୍କ ଭିତରୁ ଯିଏ ଚାହୁଁଛି ମୋର ପ୍ରତିଷ୍ଠା ଦରକାର, ମୋର ପଦପଦବୀ ଦରକାର, ମୋର ସମ୍ମାନ ଦରକାର, ଗୁରୁଦେବ ତାଙ୍କୁ ଦେଖିଲା ମାତ୍ରେ କୁହନ୍ତି ଆରେ ବସ ବସ, ତୁମକୁ ଆସନ ଦିଆଯାଉ, ୟାକେ ତାକୁ ଚେୟାର ପକେଇଦେବି, ବସ, ଫୁଲମାଳ କାଢ଼ି ତାଙ୍କ ବେକରେ ଦେଇଦେବେ, ଏବଂ ତା ପାଇଁ କହେ ଆରେ ତା ପାଇଁ ଭଲ ଖାଦ୍ୟ ପ୍ରସ୍ତୁତ କର। କିନ୍ତୁ ପ୍ରକୃତ ପକ୍ଷେ ତାକୁ ସେ କୃପା ତା ପ୍ରତି କରୁନାହାନ୍ତି, ତା ପ୍ରତି ସେ ବଞ୍ଚନା କରୁଛନ୍ତି। କିନ୍ତୁ ଯେଉଁ ଶିଷ୍ୟ ଗୁରୁଙ୍କ ଠାରୁ ପ୍ରକୃତ ପକ୍ଷେ ଦଣ୍ଡ ପ୍ରାପ୍ତ ହେଉଛି, ତାକୁ ଦେଖିଲା ମାତ୍ରେ ଗାଳି ଦେଉଛନ୍ତି, ଆରେ ଯା ଏ କାମ କର, ସେ କାମ କର, କାହିଁ କଲୁନି କଲେ, ଏ ପ୍ରକାର ଭାବରେ ଯାହାକୁ ଦଣ୍ଡ ତାଙ୍କର ଅଧିକାର ଅଛି, ଏବଂ ସେ ଦଣ୍ଡ ପ୍ରାପ୍ତ ହେଲେ ମଧ୍ୟ ଗୁରୁଙ୍କର କୃପା ସେ ପାତ୍ର ହେଉଛି। ଯେମିତି ଆମର ଦଶମ ସ୍କନ୍ଦ ଭାଗବତରେ ମଧ୍ୟ ବର୍ଣ୍ଣନା ରହିଛି, କାଳିଆ ନାଗର ପତ୍ନୀମାନେ ଭଗବାନ କୃଷ୍ଣଙ୍କୁ କହୁଛନ୍ତି, କାଳିଆ ନାଗର ପତ୍ନୀମାନେ ଭଗବାନ କୃଷ୍ଣ କହୁଛନ୍ତି, ସର୍ପ ଜୀବନ ପାଇଥିଲା ନାଗ, କିନ୍ତୁ ସର୍ପ ଜୀବନଟା ହେଉଛି ଗୋଟିଏ ପ୍ରକୃତ ପକ୍ଷରେ ନିଚ ଜୀବନି ବୋଲି କୁହାଯାଉଛି, ତେଣୁ ସେ ସର୍ପ ଜୀବନ ପାଇଥିଲା, କିନ୍ତୁ ପ୍ରକୃତ ପକ୍ଷେ ତାର କି ସୌଭାଗ୍ୟ ଦେଖନ୍ତୁ, ଯାହାର ପାଦ ପଦ୍ମକୁ ଧୌତ କରିବା ପାଇଁ, ଧୋଇବା ପାଇଁ ବ୍ରହ୍ମା ଶିବ ମଧ୍ୟ ପ୍ରାପ୍ତ ହୋଇପାରିନାହାନ୍ତି, କିନ୍ତୁ ଏ ସର୍ପ ଏ ପ୍ରକାର ସୌଭାଗ୍ୟ ଲାଭ କଲା, ଯଦ୍ୱାରା କି ଆପଣଙ୍କର ପାଦ ତାର ମସ୍ତକରେ ରହିଲା, ଏବଂ ଆପଣ ତା ମସ୍ତକ ଉପରେ ନୃତ୍ୟ କଲେ, ଏବଂ ନୃତ୍ୟ କରିବା ଦ୍ୱାରା ତାର ଯେଉଁ ବିଷ ଇତ୍ୟାଦି ସବୁ ଥିଲା ସେ ବାନ୍ତି କରିପାରିଲା, ଏବଂ ପ୍ରକୃତ ପକ୍ଷେ ତା ଜୀବନରେ ପରିବର୍ତ୍ତନ ହେଲା, ଏବଂ ତାର ପ୍ରତି ଆପଣ ଯେଉଁ ଦଣ୍ଡ ବିଧାନ କଲେ ସେ ଦଣ୍ଡ ହେଉଛି ଆପଣଙ୍କର ଅନୁଗ୍ରହ ବା କୃପା। ଠିକ୍ ସେହିଭଳି ଭାବରେ ଏଠି ବିଦୁରଙ୍କର ଯେଉଁ ଦୁର୍ଯ୍ୟୋଧନ ମାନେ ଦୁର୍ଯ୍ୟୋଧନଙ୍କ ପିତା ଧୃତରାଷ୍ଟ୍ରଙ୍କ ପ୍ରତି ଯେଉଁ ବାକ୍ୟ ପ୍ରୟୋଗ କରାଯାଇଛି ବା କର୍କଶ ବାକ୍ୟ ପ୍ରୟୋଗ କରାଯାଉଛି, ଯେଉଁଟାକି ତାର ମଙ୍ଗଳ ବିଧାନ ପାଇଁ କରାଯାଉଛି, ଏବଂ ସେଟାକୁ ଯଦି ଧୃତରାଷ୍ଟ୍ର ସେତେବେଳେ ଗ୍ରହଣ କରିଥାନ୍ତା, ତାହେଲେ ଏହି ପ୍ରକାର ଯୁଦ୍ଧର ଆବଶ୍ୟକତା ନଥାନ୍ତା। ଏବଂ ଭଗବାନ ମଧ୍ୟ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି ଶାନ୍ତି ପ୍ରତିଷ୍ଠା କରିବା ପାଇଁ, ଏବଂ ଶାନ୍ତିର ଦୂତ ହିସାବରେ ଯାଇଛନ୍ତି ପାଣ୍ଡବମାନଙ୍କ ପାଇଁ ପାଞ୍ଚଟି ପୋଡ଼ା ମାଗିବା ପାଇଁ, ତାଙ୍କୁ ମଧ୍ୟ ପ୍ରତ୍ୟାଖ୍ୟାନ ଦୁର୍ଯ୍ୟୋଧନ କରିଛି। ନିଜର ପ୍ରକୃତ ପକ୍ଷେ ନିଜର ମଙ୍ଗଳ ପାଇଁ ଯେତେ ପ୍ରକାର ଦ୍ୱାର ଥିଲା ସବୁ ଦ୍ୱାରକୁ ସେ ବନ୍ଦ କରିଦେଲା, ଯାହାଫଳରେ କୁରୁକ୍ଷେତ୍ରରେ ଏଇ ଯେଉଁ ମହାଭାରତ ଯୁଦ୍ଧର ଅବତାରଣା, ଯେଉଁ ପ୍ରକାର ଏ ପ୍ରକାର ଯୁଦ୍ଧ ଆଜି ପର୍ଯ୍ୟନ୍ତ ମଧ୍ୟ ହେଇନି ଏ ମହାଭାରତ ଯୁଦ୍ଧ, ଏବଂ ଯେଉଁ ଯୁଦ୍ଧରେ ବହୁ ସୈନ୍ୟମାନଙ୍କର ବିନାଶ ହେଇଛି, ଏବଂ ଭଗବାନଙ୍କର ଇଚ୍ଛା କେବଳ ଯୁଧିଷ୍ଠିର ମହାରାଜ ଧର୍ମରାଜ ଯୁଧିଷ୍ଠିର ମହାରାଜ କେବଳ ହିଁ ସିଂହାସନ ବସି ତାଙ୍କ ପାଇଁ ଏ ପ୍ରକାର ଯୁଦ୍ଧର ଆବଶ୍ୟକତା ହେଇଛି, ଏବଂ ତାପରେ ଯୁଧିଷ୍ଠିର ମହାରାଜ ମଧ୍ୟ ସିଂହାସନ ବସିବା ପାଇଁ ଅନିଚ୍ଛୁକ। ଯେମିତି ଅର୍ଜୁନ ଯୁଦ୍ଧ ପୂର୍ବରୁ ସେ କହୁଛନ୍ତି ମୁଁ ଯୁଦ୍ଧ କରିବି ନାହିଁ, ମୋର ଏଇ ଯୁଦ୍ଧ କରିବାର ଆବଶ୍ୟକତା ନାହିଁ, ମୋର ବରଂ ଯୁଦ୍ଧ କ୍ଷେତ୍ର ତ୍ୟାଗ କରି ତପସ୍ୟା କରି ଚାଲିଯିବି। ସେଇଭଳି ଯୁଦ୍ଧ ପରେ ଯୁଧିଷ୍ଠିର ମହାରାଜ ସିଂହାସନରେ ବସିବା ପାଇଁ ଅନିଚ୍ଛୁକ। ଯାହା ହଉ, ଭଗବାନ କୃଷ୍ଣଙ୍କର କଥା ଶୁଣିକି ଗ୍ରହଣ କରିଥିଲେ ଅର୍ଜୁନ ଯୁଦ୍ଧ କଲେ, କିନ୍ତୁ ଭଗବାନ କୃଷ୍ଣଙ୍କୁ ଗ୍ରହଣ କଲେ ନାହିଁ, ଭଗବାନ କୃଷ୍ଣ କଥାକୁ ଯୁଧିଷ୍ଠିର ମହାରାଜ ଗ୍ରହଣ କଲେ ନାହିଁ, ବୋଲେ ନା ମୁଁ ସିଂହାସନରେ ବସିବିନି, ଆପଣ କହିଲେ ମଧ୍ୟ ମୁଁ ଆପଣଙ୍କ କଥାକୁ ସ୍ୱୀକାର କରେ, କାରଣ ଯୁଧିଷ୍ଠିର ମହାରାଜଙ୍କର ଜ୍ୟେଷ୍ଠ ହେଉଛନ୍ତି କୃଷ୍ଣ। ତେଣୁ ଯୁଧିଷ୍ଠିର ମହାରାଜ ଯଦିଓ ତାଙ୍କୁ ସମ୍ମାନ ଦେଉଥିଲେ, କିନ୍ତୁ ନିଜକୁ ଜ୍ୟେଷ୍ଠ ବୋଲି ଭାବିକି କୃଷ୍ଣ କଥାକୁ ସେଠି ଅଗ୍ରାହ୍ୟ କରିଥିଲେ, ଯେଉଁଟାକି ଭଗବାନଙ୍କର ଇଚ୍ଛା, ଯେ ଭଗବାନ ଚାହୁଁଥିଲେ ଭୀଷ୍ମଙ୍କ ପାଖକୁ ଯାଇ ସେ ଉପଦେଶ ସେବନ କରିବେ। ଏଇଭଳି ଭାଗବତରେ ମହାଭାରତରେ ଏଇ ସୁବର୍ଣ୍ଣନା ରହିଛି, ଯେଉଁଟାକି ଆମମାନଙ୍କ ପାଇଁ ବହୁ ଶିକ୍ଷଣୀୟ ଉପଦେଶ ଆମ ପାଇଁ ରହିଛି। ପ୍ରତ୍ୟେକ ପ୍ରଭୁ ଆମର ବରିଷ୍ଠ ଭକ୍ତ ସେ ଆସିଲେଣି, ଆମେ ତାଙ୍କୁ ମଧ୍ୟ କିଛି ସୁଯୋଗ ଦେବା, ସେ ଆପଣମାନଙ୍କୁ କିଛି ଭଗବାନଙ୍କ କଥା। जय श्रील प्रभुपाद महाराज की, श्रील गुरुदेव की, समवेत गौर भक्त अनंत कोटि वैष्णव
जय श्री श्रीमद भक्ति प्राण गोपीनाथ महाराज की।